ଭାଗବତ ଦଶମ ସ୍କନ୍ଦର ଏକଶତମ ଅଧ୍ୟାୟ ଆମମାନେ ଶ୍ରବଣ କରୁଥିଲେ, ଗୋପୀମାନେ କିଭଳି ବେଣୁ ଗୀତ ଶ୍ରବଣ କରି ବେଣୁ ଧ୍ୱନି ଶ୍ରବଣ କରି କୃଷ୍ଣଙ୍କର ପ୍ରତି ଆକୃଷ୍ଟ ହେଇଛନ୍ତି। ଆକୃଷ୍ଟ ନାହିଁ, କୃଷ୍ଣଙ୍କର ସୌନ୍ଦର୍ଯ୍ୟାମୃତ, ସେ ସୌନ୍ଦର୍ଯ୍ୟାମୃତକୁ ପାନ କରିବା ପାଇଁ ତ ଲୁପ୍ତ ହେଇଯାଇଛନ୍ତି। ତାଙ୍କ ଅନ୍ତରେ ଏଭଳି ଉଦିତ ହେଇଛି କୃଷ୍ଣଙ୍କ ରୂପକୁ ଅନେକ ସଖୀମାନଙ୍କ ନିକଟରେ ବର୍ଣ୍ଣନା କରୁଛନ୍ତି। ସମସ୍ତ ବେଦ ଧର୍ମକୁ ତ୍ୟାଗ କରି ସେମାନେ ବୃନ୍ଦାବନକୁ ଯାଇ ପ୍ରବେଶ କରି ଦର୍ଶନ କରିବା ପାଇଁ ପ୍ରସ୍ତୁତ ହେଇଛନ୍ତି। ଧର୍ମର ଚରମ ଲକ୍ଷ୍ୟ ଯେଉଁ ରହିଛି, ଧର୍ମର ବିଭିନ୍ନ ଲକ୍ଷ୍ୟ, ବିଭିନ୍ନ ଧର୍ମରେ ବିଭିନ୍ନ ପ୍ରକାର ଉଦ୍ଦେଶ୍ୟ ରହିଛି। ଆମେ ବି ଯେଉଁ ଭକ୍ତିପଥକୁ ଆସୁଛେ, ଭଗବାନ ଯେଉଁ କହିଲେ ଆର୍ତ୍ତି ଅର୍ଥାର୍ଥି ଜ୍ଞାନୀ ଜିଜ୍ଞାସୁ ଯେଉଁ ଭକ୍ତ ଯେଉଁ କଥା କହିଲେ, ବିଭିନ୍ନ ଉଦ୍ଦେଶ୍ୟରେ ଆମେମାନେ ଆସିଛେ। ଯେଉଁ ଉଦ୍ଦେଶ୍ୟରେ ଆସିଲେ ବି ଜଣେ ଭଗବାନ କ'ଣ କହୁଛନ୍ତି, ସେ ଭାଗ୍ୟବାନ। ସଂସାର କିଏ ଦୁଃଖ ବୋଲି ଭାବିକି ଚାଲି ଆସିଛି, ସଂସାରଟା ବଡ଼ ଦୁଃଖମୟ, ଟିକେ ସେ ବୁଝିପାରିଲା ତାର କ'ଣ ଅଛି, ତାର ସେତିକି ସ୍ୱୀକୃତି, ଏ ସ୍ୱୀକୃତିରେ ତାରତମ୍ୟ ହିସାବରେ ସବୁ ବୁଝାଯାଉଛି। ଜଣଙ୍କର ସେତିକି ସ୍ୱୀକୃତି ପୂର୍ବରେ ଅଛି, ସେ କ'ଣ ସେ କେବଳ ଗୋଟେ ଏତିକି ବୁଝିପାରୁଛି କ'ଣ, ସଂସାର ହେଉଛି ଦୁଃଖମୟ, ସେ ସ୍ୱୀକୃତି ମାନିଯିବ। ଜଣେ ଅର୍ଥର ସମସ୍ୟାରେ ପଡ଼ିଛି, କ'ଣ ତାର ବେଶୀ ଟଙ୍କା ଦରକାର, ଜୀବନସାରା ସଂଗ୍ରାମ କଲାଣି, ଜୀବନସାରା ଚେଷ୍ଟା କଲାଣି, ତାର କ'ଣ ହେଉଛି, ଅର୍ଥ ଦ୍ୱାରା ତାର କାମନା ପୂର୍ତ୍ତି ହେଉନି ବା ତାର ଦୁଃଖ ମେଣ୍ଟୁନି, ସେ କ'ଣ କରୁଛି, ଭଗବାନ କୃଷ୍ଣଙ୍କୁ ଭଜନ କରୁଛି, ତା ସ୍ୱୀକୃତି ଅଛି ନା। ଭଗବାନ ଆର୍ତି ଅର୍ଥାର୍ଥି କ'ଣ କହିଲେ, ଚତୁର୍ବିଧା ଭଜନ ଦେବାମ ଜନା ସ୍ୱୀକୃତିର ଅର୍ଜୁନ, ସ୍ୱୀକୃତି ସେଇ ସ୍ୱୀକୃତି ଯେତିକି ରହିଛି ସେ ଭଗବାନ କୃଷ୍ଣଙ୍କୁ ଆସିକି ସେଇ ସ୍ତରରେ ଭଜନ କରିବେ ସେଇ କାମନା ପାଇଁ। ପ୍ରଭୁଜୀ ମହାରାଜ ଗୋଟେ ସୁନ୍ଦର କଥା କୁହନ୍ତି, ସମସ୍ତ ଧର୍ମର ଚରମ ଲକ୍ଷ୍ୟ ହେଲା ତୁମେ ଧର୍ମ ପାଳନ କରୁଛ ବୋଲି ପ୍ରମାଣ କ'ଣ, ତୁମେ ଗୋଟେ ଧର୍ମକୁ ପାଳନ କରୁଛ ବୋଲି କ'ଣ ପ୍ରମାଣ। ଆମେ ଯେମିତି ତିଳକ ଲଗେଇଲେ, ଆମେ ଗୋଟେ ତିଳକ ଲଗେଇଲେ, କାହିଁକି ତିଳକ ଲଗେଇଲେ, ତିଳକ ଲଗେଇଲେ ମାଳି ପିନ୍ଧିଲେ ଭଗବାନଙ୍କୁ, ଭଗବାନ ନାମ ଜପ କଲେ, ଏ ଯେଉଁ ଧର୍ମର ଲକ୍ଷ୍ୟଟା କ'ଣ, ଧର୍ମର ଲକ୍ଷ୍ୟଟା ତୁମ ସ୍ୱୀକୃତି ହିସାବରେ ତୁମେ ଆସିଛ, ତୁମେ ଧର୍ମ ତୁମେ ଆସିଛ, କିଛି ଲୋକ ଆସନ୍ତି କିଛି ନା ଠାକୁର ଡାକିଲେ ମୋର ପୁଣ୍ୟ ହବ, ତାଙ୍କ ଲକ୍ଷ୍ୟଟା କ'ଣ ରହିଲା, ପୁଣ୍ୟ, ତାଙ୍କ ଲକ୍ଷ୍ୟ ରହିଲା ପୁଣ୍ୟ, ଯାହାର ଲକ୍ଷ୍ୟ ରହିଲା ଧର୍ମ ଧନ, ସେ ଧନ ପାଇଁ ଆସିଲା, ଯାହାର ଲକ୍ଷ୍ୟ ରହିଲା ମୋ ଜୀବନରେ ଟିକେ ସୁଖ ଶାନ୍ତିରେ ରହିବି, କିଛି ନହେଲେ ତ ମଠରେ ଗଲେ ଭଲରେ ଖାଇପିଇକି ରହିବି, ସୁଖ ଶାନ୍ତିରେ ଦିନ କଟେଇବି, ତାକୁ ଭଗବାନ ସେଭଳିଆ ଦେହ ସୁଖ ଟିକେ ଦେବେ, ଖାଇବା ପିଇବାକୁ ଦେବେ। ତୁମେ ଯାହା ତୁମର ଯେଉଁ ଭାବନାଟା ଆସୁଛି, ପୂର୍ବର କିଛି ସ୍ୱୀକୃତି ରହିଛି, ତୁମେ ସେ ଭାବନା ହିସାବରେ ତୁମେ ଆସୁଛ ବା ଆମେ ଆସିଛେ, କିନ୍ତୁ ଗୋଟେ କଥା ମନେ ରଖିବାକୁ ପଡ଼ିବ, ଆମେ କେବଳ ସେଇ ବସ୍ତୁଟା ପାଇବା ପାଇଁ କୃଷ୍ଣଙ୍କୁ ଯେଉଁ ଆସିଛେ ସେତିକି ଆମର ଲକ୍ଷ୍ୟ ନୁହେଁ। ଆମ ପ୍ରତ୍ୟେକ ଧର୍ମର ଚରମ ଲକ୍ଷ୍ୟ ପ୍ରଭୁପାଦ କହୁଛନ୍ତି, ଚରମ ଲକ୍ଷ୍ୟ ହେଲା ଆମେ ଧର୍ମ ପାଳନ କରୁଛେ ବୋଲି ପ୍ରମାଣ କ'ଣ, ନା କୃଷ୍ଣଙ୍କ ପ୍ରତି ଆମର ପ୍ରେମ ହେଉଛି କି ନାହିଁ, ଭଗବାନଙ୍କ ପ୍ରତି ପ୍ରେମ ହେଉଛି କି ନାହିଁ। ଆମର ସମସ୍ତ କାର୍ଯ୍ୟର ଲକ୍ଷ୍ୟଟା ହେଉଛି ଏଇଟା, କେଉଁଟା ବିରୋଧ କରାଯାଉନି, କିନ୍ତୁ କେଉଁ ଜିନିଷଟାକୁ କୃତ୍ରିମ ଭାବରେ କରିକି ଆମେ ସଫଳତା ଭକ୍ତି ଯୋଗରେ ପାଇପାରିବାନି। ଯେମିତି ଜଣେ ହରି କଥା କହୁଛି ଭଲ, ତାର ଯୋଗ୍ୟତା ଅଛି ଭଗବାନଙ୍କର କଥାକୁ ସୁନ୍ଦର, ଅସୁବିଧା କ'ଣ ହେଲା, କିନ୍ତୁ ଲକ୍ଷ୍ୟ କ'ଣ ହେବା ଦରକାର, ସେ ଅନ୍ତରେ ଭଗବାନ ପ୍ରତି ପ୍ରୀତି ଆସୁଛି କି ନାହିଁ, ଭଗବାନଙ୍କୁ ତୁମେ ଭଲ ପାଇପାରୁଛ କି ନାହିଁ। ଜଣେ କୀର୍ତ୍ତନ କରୁଛି, ହଁ ଭଲ କୀର୍ତ୍ତନ କରିଦେଲା, ଆଜି ଭଲ କୀର୍ତ୍ତନ କଲା ଯେ ସବୁ କଲା ଯେ ତା ଅନ୍ତରେ ଭଗବାନ ପ୍ରତି ପ୍ରୀତି ଆସୁଛି କି ନାହିଁ, ଭଗବାନ ପ୍ରତି ପ୍ରୀତି ଆସିଲେ କ'ଣ କରିବ, ସିଏ ଭଗବାନଙ୍କର ସେବା, ଭଗବାନଙ୍କର ଚିନ୍ତା, ପ୍ରଭୁଙ୍କର କଥା, ସବୁ ଧର୍ମର ଚର୍ମ ଲକ୍ଷ୍ୟ ହେଲା କୃଷ୍ଣଙ୍କର ପ୍ରତି। ଏଇଟା ଯଦି ନ ହେଇପାରିଲା ତାହେଲେ ଧର୍ମଟାକୁ ଆମେ ପାଳନ କରୁଛେ ବୋଲି କ'ଣ ପ୍ରମାଣ ରହିଲା, କୃଷ୍ଣଙ୍କ ପ୍ରତି ପ୍ରେମ ମମତା ତୁମକୁ ନିଜର ଲାଗୁନାହାନ୍ତି, କିନ୍ତୁ ଭଗବାନ ତୁମକୁ ନିଜର ଲାଗୁନାହାନ୍ତି ପର ଭଳିଆ। ଗୋଟେ ଓଡ଼ିଆର ଲୋକ କ'ଣ କହନ୍ତି, ସେ ମୋତେ ପର କରିକି କ'ଣ ହେଲା, କହନ୍ତି ନାହିଁ, ସେ ମୋତେ ପର କରିକି ପଳାଇଲା, ନିଜ ଲୋକଟା ପର କରିକି ପଳାଇଲା, ନିଜ ଲୋକ କ'ଣ କହନ୍ତି, ମୋ ପୁଅଟା ଥିଲା ମୋତେ ପର କରିକି ପଳାଇଲା, ସେଭଳିଆ ଏ ଧର୍ମଟା ଯେଉଁ ପାଳନ କରାଯାଉଛି, କିଛି ଗୋଟେ ନୀତି ନିୟମକୁ ଆମେ ଯେଉଁ ଧରିକି ବସୁଛେ, ଏଇଟା ଆମେ ଆମର ସେ ଧର୍ମ ନୁହେଁ। ଆମେ କେବଳ ଆସିଛେ ଠିକ ଅଛି, ମୋ ଶୁଳ ମାଳା ଜପ କରିଦେବି, ମୋର ତିଳକ କରିଦେଲେ, ମୋର ମାଳା କରିଦେଲେ, ମୁଁ ଟିକେ ଭାଗବତ କରିଦେଲେ, ଗୀତା ପଢ଼ିଦେଲେ, ଏସବୁ କ'ଣ, ଏସବୁ କର୍ମକାଣ୍ଡର ବିଚାରଧାରା। ତୁମର ନନା ହରିକା ତୁମର ତୁମ ଯେଉଁ ଆମଣ ସାହିର ସବୁ ଥିବେ କ'ଣ ପଢ଼ିବେ, ସକାଳୁ ଉଠି ପଢ଼ିବେ, ସେ ମନ୍ଦିର ଟିକେ ଯିବେ, ଗାଧେଇ ପଢ଼ିବେ, ଗୀତା ଟିକେ ପଢ଼ିଦେବେ, ଚରଣା ମତେ ଟିକେ ପାଇଦେଲେ, ଏ ଘଣ୍ଟି ଘଣ୍ଟି ବଜେଇକି ଆରତୀ ସରିଲା, ତାପରେ ଚାଲିଲେ ତାଙ୍କର କାମ ସରିଲା, ଧର୍ମନୀତିରେ ପାଳନ କରୁଛନ୍ତି, ପୁଣ୍ୟ କିଛି ପାଇବେ, ତାଙ୍କ ଲକ୍ଷ୍ୟଟା କ'ଣ ରହିଛି, ଲକ୍ଷ୍ୟଟା ଗୋଟେ ଗତାନୁଗତିକ ହିସାବରେ, ଗତାନୁଗତିକ କ'ଣ ବୁଝିପାରୁଛ ତ, ପୂର୍ବର ପ୍ରଥା ହିସାବରେ ସେମାନେ ଗୋଟେ ଏଇଟା କରିକି ଚାଲୁଛନ୍ତି ଧର୍ମଟାକୁ। ଆମର ଏଇଟା ଗତାନୁଗତିକ ପନ୍ଥାରେ କିଛି ହବନି। ମୁଁ ଦୀକ୍ଷା ନେଇଛି, ମୋର ବାସ୍ ଦୀକ୍ଷା ତ ହେଇଗଲା, ମୋର ସରିଲା, ମୋର ଷୋଳମାଳ ଜପ କରି ମୋର ଖାଇ ପିଇ ରହିବି, ଯାହା ଚାଲୁଛି ଚାଲୁ। ଗତାନୁଗତିକ ପନ୍ଥାରେ ଆମେ ଜୀବନ ଉଠେଇବା ପାଇଁ ଚାହୁଁନି। ଆମର ଜୀବନର ଲକ୍ଷ୍ୟ ରହିଲା କେମିତି କୃଷ୍ଣଙ୍କ ପ୍ରତି ପ୍ରୀତିଟା ପ୍ରେମଟା ବଢ଼ୁ, କାରଣ କୃଷ୍ଣଙ୍କ ପ୍ରତି ପ୍ରେମଟା ଯଦି ନ ବଢ଼ି ପାରିଲା ଗୃହରେ ସମସ୍ୟା, ମଠରେ ବି ସମସ୍ୟା। ସମସ୍ୟାଟା କେଉଁ ସ୍ଥାନରେ ନାହିଁ, ସମସ୍ୟାଟା କାହା ପାଖରେ ରହିଛି, ବ୍ୟକ୍ତି ପାଖରେ ରହିଛି। ସମସ୍ୟା ସ୍ଥାନରେ ନାହିଁ, ବ୍ୟକ୍ତି ପାଖରେ ରହିଛି, ଆଉ ବିଶେଷ କରି ଭକ୍ତି ଯୋଗରେ। କାରଣ ଏଇ ଗୋଟେ ଏଭଳି ଭକ୍ତି ପଥ ଗୋଟେ ଏତେ ସୁନ୍ଦର ପଥ, ଏଠି କ'ଣ ବାସ୍ତବ ସତ୍ୟ, ଯୋଉ ବାସ୍ତବ ସତ୍ୟ କିଏ, ଭଗବାନ କୃଷ୍ଣ। ଆମେ ଗୋଟେ ବାସ୍ତବ ବସ୍ତୁର ଅନୁସନ୍ଧାନରେ ଆମେ ଆସିଛେ, ଏଠି ଅବାସ୍ତବ କିଛି ଜିନିଷ ନାହିଁ। ତୁ ଯଦି ବାସ୍ତବ ଜିନିଷକୁ ଖୋଜୁଛ, ତାହେଲେ ତୁମେ ଅବାସ୍ତବ ଜିନିଷ ପ୍ରତି କାହିଁକି ଦୃଷ୍ଟି ଦେବ, ଏଇଟା କ'ଣ ହେଲା, ସେଇଟା କ'ଣ ହେଲା, କ'ଣ ନାହିଁ। ମୋତେ ଭଗବାନଙ୍କୁ ଭଲ ପାଇବାକୁ ପଡ଼ିବ, କୃଷ୍ଣଙ୍କୁ ଭଲ ପାଇବାକୁ ପଡ଼ିବ। ବାସ୍ତବ ନା କୃଷ୍ଣ, ବେଦ୍ୟମ ବାସ୍ତବ ବସ୍ତୁ ଶିବଦମ ତାପତ୍ରୟନ ଉନ୍ମିଳନ, ବେଦ୍ୟମ ବାସ୍ତବ ବସ୍ତୁ ଶିବଦମ। ଜାଣିଲେ ବାସ୍ତବ ବସ୍ତୁଙ୍କୁ ତୁମର ତିନି ତାପରେ ଉନ୍ମିଳନ ହବ। ଦୁଃଖ କ'ଣ ଚାଲିଯିବ, ତୁମେ ଭାବୁଛ କେଉଁଠି ସ୍ଥାନ ପରିବର୍ତ୍ତନ କର, ସ୍ଥିତି ପରିବର୍ତ୍ତନ କର, ଯାହା ବି କର, କୃଷ୍ଣଙ୍କ ପ୍ରତି ପ୍ରେମ ମମତା ନ ଆସିଲେ ତୁମର ଦୁଃଖର କେବେ ଦୂର ହବନି, କେବେ ଦୁଃଖ ଦୂର ହବନି। ଆମ ଧର୍ମର ଚରମ ଲକ୍ଷ୍ୟଟା ରହିଲା ଏଇଟା, ପ୍ରୀତିରେ ଯାହା କରିବା କ'ଣ। ସେଥିପାଇଁ ଗୁରୁଦେବ ସବୁବେଳେ କୁହନ୍ତି ପ୍ରୀତିପୂର୍ଣ୍ଣ ସେବା, ପ୍ରେମମୟୀ ସେବା, ଭଗବାନଙ୍କର ପ୍ରେମମୟୀ ସେବା। ଭଗବାନ ଗୋଟେ ସେବାକୁ ଗ୍ରହଣ କରୁଛନ୍ତି, ଯେଉଁ ସେବାଟା କରିବା, ସେ ପ୍ରୀତିଟା ଯେତେବେଳେ ସେବାରେ ଲାଗିକି ଲାଗି ରହିଲା, ପ୍ରଭୁ ଗ୍ରହଣ କଲେ ତୁମ ଅନ୍ତରେ ପ୍ରୀତି ବି ଆସିବ ନାମ କରିବା କରିବା ପାଇଁ। ସବୁ ପ୍ରୀତି, ସବୁ ପ୍ରୀତିଯୁକ୍ତ ହେଇଛି, ନହେଲେ ତ ସବୁ ଜିନିଷଟା ଶୁଷ୍କ ଭଳିଆ ଲାଗିବ। ହେଲେ କାମ ଗୋଟେ କର୍ମକାଣ୍ଡ ଯେମିତି କରନ୍ତିନି, କେମିତି ଛାଡ଼ିଦେବେ, ଯଦି ବଡ଼ ଯଜ୍ଞଟା ହବ କ'ଣ କରି କ'ଣ କରିବାକୁ ପଡ଼ିବ, ବହୁତ ମନ୍ତ୍ର ପଢ଼ିବାକୁ ପଡ଼ିବ, ବୁଝିପାରିବ ନା, ବହୁତ ମନ୍ତ୍ର ପଢ଼ିବାକୁ ପଡ଼ିବ, ବହୁତ ଘିଅ ପୋଡ଼ିବାକୁ ପଡ଼ିବ, ସେ ଘିଅ ଗୁଡ଼ାକ ପୁଣି ପାବନ ଯଦି ଦେଲା ସେ ପଡ଼ିଲା ବେଳେ ସେ କ'ଣ କରିବେ, ଦେଖିଛ ନା ନାହିଁ, ଯଦି ବେଶୀ ଘିଅ ଦେବେ ତାକୁ ଶୀଘ୍ର ଶୀଘ୍ର ମନ୍ତ୍ରକୁ ଛାଡ଼ିବା ପାଇଁ ଏବେ ସେ ବେଶୀ ପକେଇ ଦେଇ ଛାଡ଼ିଦେବାର ଅଛି। ଇଏ ଲୋକ ଯିଏ ବସିଛି ସେ ଖାଲି ଶୁଆ ଶୁଆ ଶୁଣୁଛି ନା, ସେ କି ଜାଣିଛି, ହଁ, ସେ ଗଣେଶ ମନ୍ତ୍ର ପଢ଼ୁଛି କି କାର୍ତ୍ତିକ ମନ୍ତ୍ର ପଢ଼ୁଛି କି ଶନି ମନ୍ତ୍ର ପଢ଼ୁଛି କି ଚଣ୍ଡୀ ମନ୍ତ୍ର ପଢ଼ୁଛି, ସେ କି ଜାଣି ନା, କି ଜାଣିଥିଲା, କି ଜାଣିଛି କି, ସେ ନନା ତାର ଯାହା ପଡ଼ିଲା ବ୍ରାହ୍ମଣ, ଆମର ଓଡ଼ିଆରେ କହିଯାଏ ବ୍ରାହ୍ମଣ ବାଉଳି ହେଲେ ବେଦ, ବୁଝିପାରୁଛ ନା ନାହିଁ, ସେ ବାଉଳି ଯଦି ହେଲା ସେ ବେଦ, ବାଉଳି କ'ଣ, ସେ ଯାହା ତାର ଗାଳି ଗୁଲଜ କରିକି ଯାହା କହିଦେଉଛି, କ'ଣ ସଂସ୍କୃତ କହୁଛି କି କେଉଁ ଲୋକ ସଂସ୍କୃତ, ଇଏ ତାର ହାତ ଯୋଡ଼ିକି ବସିଥିବ ଗାମଛା ପକେଇ, ସେ ତାର ବାଉଳି ହେଲେ ବି ତା ବେଦ ବ୍ରାହ୍ମଣ। ଆଉ ସେ ଗୋଟେ ଦୁଇଟା ମନ୍ତ୍ର ଜାଣିକି ଏଇ ଛୋଟ ଛୋଟ ଛୁଆ ଦେଖି ନା ଶିବ ମନ୍ଦିର ପୂଜା ପାଇଁ ପଳେଇ ଆସିଛି, କିଛି ଜାଣିନଥିବେ, ସେ କେବଳ ଗୋଟେ ଶିବଙ୍କର ଓଂ ନମଃ ଶିବାୟ, ସେ ଜାଣିଲେ ଫୁଲଟା ଯାହା ଦେବ ନଡ଼ିଆଟା ପିଡ଼ି ଦେଲେ ତା ବ୍ରାହ୍ମଣ, ଆଉ ତାର କୁଳରେ ଜନ୍ମ ହେଇଛି, ପ୍ରଭୁ ତାକୁ ଦେଇଛନ୍ତି ସେ ଅଧିକାରଟା, ଆଉ ସେ ତାର ସେ କର୍ମକାଣ୍ଡ ତାର ଚାଲିଛି। ଆମର କ'ଣ ସେଇଭଳିଆ ନା, କ'ଣ ମୁଁ ବୈଷ୍ଣବ, ଆମର ଦୁଇ ଲୋକ କରିଦେଲେ ମୋର ଜପ ସରିଲା, ଖାଇ ଦେଇ ଜପ ତାର ଝୁଲୁ ତୁ ତାର ତା ଜାଗାରେ ସେ ତାର ଝୁଲଣ ମିଳିଲା ଝୁଲୁ, ମୁଁ ମୋର ଚାଲିଲି ମୋ ରାସ୍ତାରେ, ଇଏ ସବୁ ରାସ୍ତା ନାହିଁ। ସବୁବେଳେ ଆମକୁ ଲକ୍ଷ୍ୟ କରିବାକୁ ପଡ଼ିବ, ମୋର ଏତେ ଦିନ ଚାଲିଗଲା ନା କ'ଣ, ମୋର ପ୍ରୀତିଟା କାଇଁ ଭଗବାନଙ୍କ ଚରଣ କମଳରେ ହେଉନି, ଆଉ ଗୋଟେ ସୁଖ ଯିବକୁ ଦରକାର ନା, ଗୋଟେ ସୁଖଟା ତ ବିଷୟ ସୁଖଟା ଛାଡ଼ିଲେ ତା ତ ମୋର ଦୁଃଖରେ ଦେଇକି ଆଇଲା, ଆଉ ନା ବିଷୟରେ କେଉଁ ସୁଖ ଅଛି, ସଂସାରରେ କର୍ମୀ ଯେତେବେଳେ କହିଲେଣି ବିଷୟରେ ସୁଖ ନାହିଁ ବୋଲି, ଆମେ ଆଉ କ'ଣ ସୁଖ ପାରେ, କେଉଁ ଗଲ କେଉଁ କର୍ମୀ ଲୋକ ତୁମେ ଗାଁର ଏରିଆରେ ଯାଇ ପଚାରିକି ଆସ, ଗୋଟେ ଭୋଟ ନେଇକି ଗୋଟେ ବାକ୍ସ ନେଇକି ଯିବ, ତୁମେ ସୁଖରେ ଅଛ କି ଦୁଃଖରେ ଅଛ, ଆଜ୍ଞା ଏଠି ଗୋଟେ ଚିଟକୁରି ଗୋଟେ ତାଙ୍କୁ ଦେବ, ଚିଟକୁରି କୁହନ୍ତୁନି କାଗଜ ଦୁଇଟା ଦେବ, ଗୋଟେ ଲେଖିବ, ଆଜ୍ଞା ସଂସାର ସୁଖ ନା ଦୁଃଖ ଦୁଇଟା ଡବା ଧରିକି ବୁଲିବ, ହଁ ଗଲ ଦେଖିବା କେତେଟା ଭୋଟ ପାଇବ, ସଂସାର ସୁଖ ବା ସୁଖ ନା ଦୁଃଖ ଗୋଟେ ଦୁଇଟା ଡବା ରଖିଥିବ, ଦୁଇ ଜଣ ଯିବ ଲେଖାଇଥିବ, ଗୋଟେ ସଂସାର ସୁଖ ନା ସଂସାର ଦୁଃଖ, ଦୁଇଟା କାଗଜ ସମସ୍ତଙ୍କୁ ଲେଖିକି ଦିଅ, କେଉଁଟା ଆସିବ, ଫୁଲ ହେଇଯିବ ଡବା, ଗାଁ ବୁଲିପାରେ ଗୋଟେ ଗାଁ ରହିଲେ ଡବା ଫୁଲ ଆଉ ଖୋଲିବାକୁ ତ ପଡ଼ିବ ଆଉ। ସେ ବା କର୍ମୀ ଲୋକ କହିଲେଣି ସଂସାର କିଛି ନାହିଁ ବୋଲି, ଆଉ ଆମେ କ'ଣ ପାଇବ ସଂସାର, କିନ୍ତୁ ସେ ଦୁଃଖଟା ଯେମିତି ରହିଗଲା ସେଠି ଗୋଟେ କ'ଣ, ସେ ବୁଝିଗଲେଣି ଦୁଃଖ ବୋଲି, ଆମ ମନ ବୁଝୁନି ସଂସାରଟା ଗୋଟେ ଦୁଃଖ ବୋଲି, କାହିଁକି ଗୋଟେ ଭକ୍ତର ମନ ଏତେ ଶୀଘ୍ର ବୁଝେ ନା ଯେ ସଂସାର ଦୁଃଖ ବୋଲି, କେବେ ନା, ସେ ବରଂ ସଂସାର ଥିଲାବେଳେ ମୋର ଅନୁଭବ କଥା ମୁଁ କହୁଛି ଆଉ, ବ୍ରହ୍ମଚାରୀ ଗୋଟେ ଜଣେ ମଠ ମନ୍ଦିରରୁ ସେ କେବେ ବୁଝିପାରିବନି ସଂସାର କେତେ ଦୁଃଖ ବୋଲି, କେବେ ବୁଝିପାରିବେ? ସେଥିରେ ଭକ୍ତି ଶ୍ରେଷ୍ଠ ଠାକୁର ପ୍ରଭୁପାଦ ମହାରାଜ କହୁଛନ୍ତି, ମଠ ମନ୍ଦିର ତାଙ୍କୁ ରକ୍ଷା ପାଇଁ ଦିଅନି, ସବୁବେଳେ ପଠା ବାହାରକୁ, ସେମାନେ କର୍ମୀ ଲୋକଙ୍କ ପାଖରୁ ଶିକ୍ଷା ପାଇକି ଆସନ୍ତୁ, କର୍ମୀ ଲୋକ ତାଙ୍କର ଗୁରୁ ହେବେ, ବ୍ୟବହାରିକ ଗୁରୁ ହେବେ, କାହିଁକି କର୍ମୀ ଲୋକ ସବୁ ଭୁଲ ଦେଖିଲେ କହିବେ, ଆଉ ସଂସାର କେତେ କଷ୍ଟ ପାଉଛନ୍ତି ସେ ତୁମକୁ କହିବେ, ମନ୍ଦିର ଯିଏ ରହିବେ ତାଙ୍କର ଦେହାଧ୍ୟାସ ବଢ଼ିଯିବ, ଦେହ କଥାଟା ଭାରି ଚିନ୍ତା କରି, ମୋର ଭିଟାମିନ୍ କମିଗଲା, ଏଇଟା କମିଗଲା, ଡ୍ରେସ୍ ହବ, ଏଠି ଖାଇମି, ଏଠି ଶୋଇବି, ସବୁବେଳେ ତାର ଚିନ୍ତା ଆସିବ, ଦେହାଧ୍ୟାସ ବେଶୀ ବଢ଼ିବ, ଆଉ ପ୍ରଚଳ ବେଶୀ ବଢ଼ିବ, କଥାଟା ବୁଝ କହିବି, ହେଲେ ତାଙ୍କୁ ସବୁ ଭିକ୍ଷା ସିଷ୍ଟମରେ ପଠାଯାଏ, ଏଇ ଗ୍ରନ୍ଥ ବିତରଣ ସେବା, ସେବା ନଥିଲା ମାନେ ସେ ପାଗଳ ହେଇଯିବ, ବଦଳଯିବଟା ଭକ୍ତ ଲୋକର ତାର ଗୋଟେ ଦୁଃଖ କ'ଣ ଜାଣିହୁଏ ନା, କ'ଣ ଦୁଃଖ କାହିଁ ଜାଣିହୁଏ ନା, ଭକ୍ତ ଲୋକ ସେ ସଂସାରଟା ଦୁଃଖ ବୋଲି କାହିଁ ଜାଣିପାରେ ନା, କହିଲେ ଦେଖିବେ ଆଗରୁ ଦୁଃଖୀ ବୋଲି ଭାବୁଥିଲା, ବର୍ତ୍ତମାନ ତାକୁ ଯାହାକୁ ପଚାରିବ ପ୍ରଭୁ ଭଲରେ ଅଛ କ'ଣ କହିବେ, ହଁ କେହି କହିବେନି ମୁଁ ଖରାପ ଅଛି ବୋଲି, ସମସ୍ତେ ମୁଁ ଭଲରେ ଅଛି, ଆଉ ବାହାର ଲୋକ ପଚାରିଲ ଭଲରେ ଅଛ ନା କ'ଣ କହୁଛନ୍ତି, କ'ଣ ବାବା ଭଲ ଅଛି ଦେଖ କେମିତି ଓଲଟା ହେଇଗଲା, ଯେକୌଣସି କର୍ମୀ ଲୋକ ତୁମେ ପଚାର କେହି କହିବେନି, କ'ଣ ହଁ ସେ ସୁଖେ ଦୁଃଖେ ଚାଲିଛି, ସେ କ'ଣ କହିବେ କର୍ମୀ ଲୋକ ତୁମଠୁ ମୁଁ ଜାଣିନି, ଯାହାକୁ ପଚାରିବ ହଁ ସେମିତି ସୁଖେ ଦୁଃଖେ ଚାଲିଛି ଆଉ, ମାନେ କ'ଣ ଖାଲି ଗାଡ଼ି ଚାଲିଛି, ସେମାନେ କେବେ କହୁନା ତମେ ଭଲରେ ଅଛୁ ବୋଲି, ଯେକୌଣସି ପ୍ରଭୁ ଭଲରେ ଅଛ, ହଁ ଆଜ୍ଞା ଭଲରେ ଅଛି, କିଛି ଅସୁବିଧା ନାହିଁ, ହଁ ଟିକେ ଅସୁବିଧା ହେଇଗଲା, ହଁ ଭଲରେ ଅଛି, ଆସ୍ତେ ଭଲ ଯିଏ ଭଲରେ ରହିଲା ଆସିବ ଭଜନ କ'ଣ କରିବ, ଆମକୁ ଏ ଜାଗାରୁ ଛାଡ଼ିବାର ଅଛି, ଏଠି ଆମେ କହୁଛୁ ଭଲରେ ରହିଛି, କାହିଁ ଏଇଟା ବୁଝି ହେଉନି, କାହିଁ ବୁଝି ହେଉନି କହୁନା, ଏ ସଂସାର ଥିଲା ବେଳେ କଷ୍ଟ ଲାଗୁଥିଲା, ଏଇଟା ଏଇଟା ଭକ୍ତିର ଗୌଣ ଫଳ, ଭକ୍ତିର ଦୁଇଟା ଫଳ ନା ମୁଖ୍ୟ ଫଳ କ'ଣ, ହରିନାମଙ୍କର ପ୍ରଭୁ ହରିନାମ ପ୍ରଭୁଙ୍କର ମୁଖ୍ୟ ଫଳ କ'ଣ, କୃଷ୍ଣ ପ୍ରେମ, ଗୁଣଫଳଟା କ'ଣ, ଗୁଣଫଳ ଏଗୁଡ଼ା ସବୁ କାମନା ତୁମର ପୂର୍ତ୍ତି ହେଇଯିବ, ଯେଉଁଟା ଯେଉଁଥିପାଇଁ ତୁମେ ଆସିଥିବ ପଟକେଣ୍ଟ ପଟପଟ ସବୁ ମିଳିଯିବ, ଭଲ ରହିବା ପାଇଁ ଆସିଥିଲ ବାସ ତୁମ ପାଇଁ ବ୍ୟବସ୍ଥା ହେଲା, ଧନ ପାଇଁ ଚାହୁଁଥିଲ ଧନ ମିଳିଗଲା, ଆଉ ସେଥିପାଇଁ ପୁଣି ପୁଣି ତା ଦେହରେ ଏକ୍ସଟ୍ରା ମାଳା ହେଲା, ଠାକୁରଙ୍କୁ ଡାକିଲ, ପୂଜା କଲ, ତୁଳସୀ କଲ, ଜପ କଲ, ପ୍ରଣାମ କଲ, କେବଳ ସେ ଗୋଟେ ଜିନିଷ ପାଇଁ, ପ୍ରଭୁ ମୋ ଧନଟା ଟିକେ ମିଳୁ, ମୁଁ ଟିକେ ସୁଖରେ ରହିବି, ମୋତେ ଟିକେ ସମ୍ମାନ ଦେବ, ତୁ ଯେଉଁଥିପାଇଁ ସେଥିପାଇଁ ତୁମର ଭଜନ ଫଳଟା ସେଥିରେ ପଳେଇଯାଉଛି, ବୁଝିପାରୁଛ କି ନାହିଁ, ମୁଁ ବଡ଼ ହେବି ଯଶସ୍ୱୀ ହେବି, ତୁମର ଯଦି ଧାରା ରହିଲା ତା ତୁମେ ଯେଉଁ ଭଜନ ଗୁଡ଼ାକ କଲ ତା ଫଳଟା କେଉଁଠିକି ଯିବ, ଯଶସ୍ୱୀ ହେବା ପାଇଁ ଭଗବାନ ବ୍ୟବସ୍ଥା କରିଦେବେ, ଯେହେତୁ ଆମ ପ୍ରପତି ଦେବେ, ଧର୍ମର ଚରମ ଲକ୍ଷ୍ୟଟା କ'ଣ ରହିଲା, ପ୍ରପଦ କ'ଣ କହିଲେ, କୃଷ୍ଣଙ୍କ ପ୍ରତି ପ୍ରେମ, ଏଇଟାକୁ ଆମେ ଭୁଲି ଯାଉଛି, କୃଷ୍ଣଙ୍କ ପ୍ରତି ପ୍ରେମ ହେବାର ଅଛି, ମମତା ହେବାର ଅଛି, ସେଥିପାଇଁ ସୁଖଦେବ ଗୋସ୍ୱାମୀ ବାରମ୍ବାର ଭାଗବତର ଦୂରେଇ 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 ଭକ୍ତମାନଙ୍କର ଜୀବନଚରିତ୍ରକୁ ସବୁ କହୁଛନ୍ତି, ଗୋପୀମାନେ ସେ କଥା କହୁଥିଲେ, ଚାଲ ଯିବା ଆମେ, ଆଉ କାଲି ଶୁଣୁଥିଲ ନା କୃଷ୍ଣ କିଭଳି ଚୂଡ଼ା ବାନ୍ଧିଛନ୍ତି, କେଶର ଚୂଡ଼ାରେ କ'ଣ ଲଗେଇଛନ୍ତି, ମୟୂର ପୁଚ୍ଛ, ଆମ୍ର ପଲ୍ଲବ ନବ କୋମଳ ଆମ୍ର ପଲ୍ଲବ ଲଗେଇଛନ୍ତି, ତବକ ସବୁ କଢ଼ଗୁଡ଼ା ସବୁ ଲଗେଇଛନ୍ତି, ଆଉ କ'ଣ କରିଛନ୍ତି, ବିଚିତ୍ର ବେଶ ପିନ୍ଧିଛନ୍ତି, ବିଭିନ୍ନ ପ୍ରକାର ବସ୍ତୁ ବସନ ପିନ୍ଧିକି ସଖାମାନଙ୍କ ଭିତରେ ନାଚୁଛନ୍ତି, ଆଉ କୃଷ୍ଣ ଭିତରେ ନାଚୁଛନ୍ତି, ଚକ୍ରପତି ସବୁ ବହୁତ ବଡ଼ ବଡ଼ ଟୀକାରେ ସବୁ ଲେଖିଛନ୍ତି, ଯେତେବେଳେ ଗାଉ ନାଚୁଛନ୍ତି ପୁରା ଗର୍ବରେ ନାଚୁଛନ୍ତି, ତମାନେ କ'ଣ ତାଙ୍କର ନୃତ୍ୟରେ ସମସ୍ତଙ୍କୁ ଚକିତ କରିଦେଉଛନ୍ତି, ନାଚିପାରିବ ମୋ ସାଙ୍ଗରେ ଆସ ନାଚ, ହେଲେ ଗାଉଛନ୍ତି ସେଇଭଳି ଗାଉଛନ୍ତି, ସମସ୍ତେ ଗାଉଛନ୍ତି, ତୁମେ ଭାବନି ଯେ ଆମେ କେବଳ ଗାଈ ଶିଖିଛେ କୃଷ୍ଣଙ୍କ ଆଗରେ, ଆମେ କ'ଣ କହୁଛେ କୃଷ୍ଣଙ୍କ ଆଗରେ କହୁଛୁ ମୁଁ ବଡ଼ ଗାୟକ, କୃଷ୍ଣଙ୍କ ଆଗରେ ଆମେ କହୁଛେ ଆମେ ବଡ଼ ପ୍ରବକ୍ତା, ଆରେ ସେ ଭଗବାନ ତାଙ୍କ ପାଖରେ କେଉଁ ଗୁଣ ନାହିଁ, ହଁ ଭଗବାନ ପାଖରେ କେଉଁ ଗୁଣ ଅଛି, କେଉଁ ଗୁଣଟା ନାହିଁ ଭଗବାନ ପାଖରେ କୁହ, ଭଗବାନ ପାଖରେ କେଉଁ ଗୁଣଟା ନାହିଁ, ହଁ ସବୁ ଗୁଣ ଅଛି, ଅବଗୁଣ ଗୁଡ଼ାକ ନାହିଁ, କାମ ନାହିଁ, କ୍ରୋଧ ନାହିଁ, ଏଗୁଡ଼ା ଅବଗୁଣ, ଯେଉଁଗୁଡ଼ା ଖରାପ ଗୁଣ ତାକୁ ଅବଗୁଣ କୁହାଯାଏ, ଆଉ ସବୁ ଗୁଣ ଅଛି, ଆମେ କ'ଣ ତାଙ୍କ ଆଗରେ କୀର୍ତ୍ତନ କରିବା, ଆମେ କ'ଣ ତାଙ୍କ ଆଗରେ କଥା କହିବା, ତାପରେ ଆମେ କ'ଣ କରୁଛେ, ତାଙ୍କ ନାଁ କହୁଛେ, ତାଙ୍କ କଥା କହୁଛେ, ସେ ଜାଣିଦେଉଛନ୍ତି, ଆରେ ଇଏ ମୋଠୁ ବଡ଼ ହବାକୁ, ଦେଖ ମୋ ଆଗରେ ଏମିତି କଥା କହିଦେଉଛି, ଏହା କରିଦେଉଛି, ସେ ଜାଣିନାହାନ୍ତି ସବୁ, ଯେଉଁ ଜାଣିଛ ଚକ୍ରପା ସେ କଥା କହୁଛନ୍ତି, ଏଭଳି ନୃତ୍ୟ କରୁଛନ୍ତି, କାଲି ଗୋପୀମାନେ ଶ୍ଳୋକ ପଢ଼ୁଥିଲେ ନା, ହଁ କହୁଥିଲେ, ଚ୍ୟୁତ ପ୍ରବାଳ ବହ ସ୍ତବକ ଉତ୍ପଲାବ୍ଜମ୍, ହଁ କାନରେ ପୁଣି ଲଗେଇଛନ୍ତି କ'ଣ, ପଦ୍ମର କୋଷକୁ ଲଗେଇଛନ୍ତି, ମାଳା ଅନୁରକ୍ତ ପରିଧାନ ବିଚିତ୍ର ବେଶ, ମାଳା ପୁଣି ପିନ୍ଧିଛନ୍ତି, ବିଚିତ୍ର ବେଶ ସବୁ ବିଭିନ୍ନ ବର୍ଣ୍ଣର ବସ୍ତ୍ର ପିନ୍ଧିଛନ୍ତି, ମଧ୍ୟ ବିରେଜ ତୁରଲମ୍ ପଶୁପାଳ ଗୋଷ୍ଠ୍ୟମ୍ ରଙ୍ଗୋ ଯଥା ନଟବରମ୍ ଘୁଚ ଗାୟମାନ, ଏଠି ଘୁଚ ଗାୟମାନ, ଗାୟମାନ ଶବ୍ଦ ଅଛି, ଗାଉଛନ୍ତି, ନୃତ୍ୟ କରୁଛନ୍ତି, କୃଷ୍ଣ ନୃତ୍ୟ କରୁଛନ୍ତି, ବଳରାମ ନୃତ୍ୟ କରୁଛନ୍ତି, ಆದಿಗುರು ಸೆ ಕೃಷ್ಣ ಆದಿಗುರು. ಆದ್ಯಂ ಪುರಾಣ ಪುರುಷಂ ನವಜೌವನಂಚ. ಆದ್ಯ ಶಬ್ದ ಸಬಳ ಲಾಗಿಛೆ ನಾ, ಆದ್ಯಂ ಗೀತೆ ಕೋಟ ಲಾಗಿಛೆ ಆದಿ ಕೋಡ ಭಗವಾನ ನಿಜ ಮುಹರೆ ಕಹಿಛೆ ಮುಹ ಹೋಛೆ ಆದಿ ನಾಯ ನಾಯ ಅಹಂ ಆದಿ ದೇವಾಂ ಮಹರ್ಷಿಣಂ ಚ ಸರ್ವಜ ಹೋಯ್ನಾ ಮೋ ಸಮಸ್ತಂಗ ಆದಿ, ಮೋ ಸಮಸ್ತಂಗರ ಆದಿ, ಜೆ ಸಮಸ್ತಂಗರ ಆದಿ. ಇದು ಕೃಷ್ಣ ಪ್ರಥಮ ಎಲ್ಲ ಆದಿ ಪುರುಷ, ತನ್ನ ಗುಣ ಗುಡಾ ಕಾ ಪಾಖರು ಆಸಲ ಕೋ ಕೃಷ್ಣ ಪಾಖರು ಆಸಲ ತಾಂಗಠು ಬಡ ಗುಣ ಪುರುಷ ಕಿ ಗಾನರೆ ನೃತ್ಯರೆ ಸಬುತರೆ ಬಾಗ್ಪಟುತ್ತಾರೆ ಸಬ್ ಎಭಳಿ ಏಕ ಪ್ರವಚನ ದೇಇಛನ್ತಿ ಯಾಹಾಕು ಬರ್ತಮಾನ ಸಮಗ್ರ ವಿಶ್ವರ ಪ್ರತ್ಯೇಕ ಲೋಕ ಗೋಟಿಏ ಶ್ಲೋಕ ಬುಝಿಯಾ ಪಾಇಁ ತಾಙ್କ ମୁଣ୍ଡ ଖରାପ ହେଇଯାଉଛି. ଗୀତା ଗୋଟେ ଗୋଟେ ଶ୍ଲୋକର ସେ ଏତେ ମାନେ ତାର ଗଭୀର ଅର୍ଥକୁ ସେ ନିଜ ମୁଖରେ ଦେଇଛନ୍ତି ସବୁଥିରେ ସେ ତାଙ୍କୁ କ'ଣ କୁହାଯିବ ତାଙ୍କ ପାଖରୁ ସବୁ ଜଗତରେ ସେ ଆଦି. ତେଣୁ ଗୋପୀମାନେ ସେଇ ରଙ୍ଗ ବେଶ ନଟବର ବେଶକୁ କୃଷ୍ଣ ବଳରାମ ବଂଶୀ କୃଷ୍ଣ ବଂଶୀ ବୋଲିଛନ୍ତି ସେଇଟାକୁ ହୃଦୟ ତାଙ୍କର ମାନସ ପଟରେ ଉଦିତ ହେଇଛନ୍ତି ସେ ରୂପଟାକୁ ଚିନ୍ତନ କରୁଛନ୍ତି, ଚିନ୍ତନ କରି ପରସ୍ପର ଭିତରେ ବାର୍ତ୍ତାଳାପ କରୁଛନ୍ତି. ଏବଂ ବଂଶୀର ଏଇଟା ବଂଶୀ ବେଣୁ ଗୀତ ବୋଲି କୁହାଯାଏ, ବଂଶୀର ସ୍ୱଭାବକୁ ବେଣୁଙ୍କୁ ଶୁଣିଲା ପରେ ସେ ଗୀତ ଗାଇଛନ୍ତି, ସେ ବେଣୁ ଗୀତ. ଗପ୍ୟ କିମାଚରଦୟମ୍ କୁଶଲସ୍ମ ବେଣୁ ଦାମୋଦରାଧସ୍ ଦାମୋଦରାଧସ୍ ଦାମୋଦର ଦାମୋଦରାଧସୁ ଧାମପିଂ ଗୋପିକାନମ୍ ଭଙ୍ଗତେ ସ୍ୱୟଂ ୟଦବଶିଷ୍ଟ ରସମ୍ ହ୍ରଦିନ୍ନୋମ୍ ଅନ୍ୟ ଗୋପୀଗଣ କହିବାକୁ ଲାଗିଲେ, ହେ ସଖୀଗଣ, ଏଇ ବେଣୁ ପୂର୍ବରୁ କେତେ ପୁଣ୍ୟ ଆଚରଣ କରିଛି ଯେ ଯେହେତୁ ସେ ଆଜି କେବଳ ଗୋପୀମାନଙ୍କର ଉପଭୋଗ୍ୟ ଶ୍ରୀକୃଷ୍ଣଙ୍କର ଅଧରାମୃତ ସ୍ୱତନ୍ତ୍ର ଭାବେ ପ୍ରଚୁର ପରିମାଣରେ ପାନ କରୁଛନ୍ତି, କେବଳ ମାତ୍ର ତାହାର ରସ ଆଉ ଅବଶିଷ୍ଟ ରହିଛି. ପୁଣି ଦେଖ, ଯାହାଙ୍କର ଜଳପାନରେ ପୂର୍ବ ଏହି ବେଣୁବୃକ୍ଷ ପୃଷ୍ଟ ହୋଇଥିଲେ, ମାତୃତୁଲ୍ୟ ସେ ନଦୀ ସକାଳ ଆଜି ମଧ୍ୟ ତାଙ୍କର ସୌଭାଗ୍ୟ ଦର୍ଶନରେ ବିକଶିତ କମଳବଦନରେ ରୋମାଞ୍ଚିତ ହେଉଛନ୍ତି. ପୁଣି ଦେଖ, କୁଳବୃଦ୍ଧଗଣ ଯେପରି ସବଂଶରେ ସଦ୍ଭକ୍ତ ସନ୍ତାନ ଦେଖି ରୋମାଞ୍ଚିତ ହୁଅନ୍ତି, ଆନନ୍ଦାଶ୍ରୁ ବିସର୍ଜନ କରନ୍ତି, ସେହି ରୂପ ବା ସେହି ଭାବରେ ସେମାନଙ୍କ ବଂଶରେ ଏହି ବେଣୁ ଜନ୍ମଗ୍ରହଣ କରିଛନ୍ତି, ସେ ବୃକ୍ଷଗଣ ମଧ୍ୟ ଯେଉଁମାନଙ୍କ ବଂଶରେ ଏହି ବେଣୁ ଜନ୍ମଗ୍ରହଣ କରିଛନ୍ତି, ସେହି ବୃକ୍ଷଗଣ ମଧ୍ୟ ଆଜି ସୁଧାଧାରା ବର୍ଷଣ ଛଳରେ ଆନନ୍ଦାଶ୍ରୁ ମୂର୍ଚ୍ଛନ କରୁଛନ୍ତି. ଗୋପ୍ୟା କିମା ଚରଦୟମ୍ କୁଶଲସ୍ମ ବେଣୁ. ଗୋପୀମାନେ ବେଣୁଙ୍କର ବେଣୁଟା କେଉଁ ଜାତିର, ଯେଉଁ ବେଣୁଟା ଯେଉଁଟା କେଉଁ କ'ଣଟା କେଉଁଥିରେ ତିଆରି, ବାଉଁଶରେ, ବାଉଁଶଟାକୁ ଦେଖିକି ବଂଶୀଟାକୁ କୃଷ୍ଣ ବଜାଉଛନ୍ତି, ସେ ବଂଶୀଟାକୁ ଦେଖିକି ତାଙ୍କର ବିଚାରଧାରା ଆସୁଛି. ଚିତ୍ତଟା ଯଦି ଚିତ୍ତ ବୃତ୍ତିଟେ ଗୋଟେ କୁହାଯାଏ, ଚିତ୍ତର ଗୋଟେ ବୃତ୍ତି ରହେ, ଇନ୍ଦ୍ରିୟ ବୃତ୍ତି କୁହାଯାଏ. ବୃତ୍ତି କ'ଣ ବୁଝିପାରୁଛ ତ, ବୃତ୍ତିଟା କ'ଣ କୁହାଯାଏ ଓଡ଼ିଆରେ, ଓଡ଼ିଆରେ ଯେଉଁ ବୃତ୍ତିଟାକୁ ଜୀବିକା ବୋଲି କୁହାଯାଏ, ଜୀବିକା କୁହାଯାଏ, ଜୀବିକାଟା ତା ଜୀବିକାଟା ସେୟା, ତାର ସବୁବେଳେ ଯୁଆଡ଼େ କଲେ ତା ଧ୍ୟାନଟା କେଉଁଠି ରହିଥିବ, ତା ବୃତ୍ତି ଉପରେ, ତା ଜୀବିକା ଉପରେ. ସେଟା ଇନ୍ଦ୍ରିୟମାନଙ୍କର ବୃତ୍ତି ରହିଛି, ଚିତ୍ତର ବୃତ୍ତି ରହିଛି, ମନର ବୃତ୍ତି ରହିଛି. ଲୋକ କୁହନ୍ତି ମନବୃତ୍ତି, ତା ମନବୃତ୍ତି ନାହିଁ କରିବାର, ଚିତ୍ତ ବୃତ୍ତି ରହିଛି ତାଙ୍କ, ଯାହାର ଚିତ୍ତ ବୃତ୍ତି ଯେଉଁଠି ଥିବ ତାର ଭାବନା ଗୁଡ଼ା ସବୁବେଳେ ତା ମନ ଇନ୍ଦ୍ରିୟ ସହ ବ୍ୟକ୍ତିଟା ସେଇଠି ଅଛି, ଚିତ୍ତ ବୃତ୍ତିଟା ତା ସେଇଠି ଅଛି ଆଉ, ଚିତ୍ତ ବୃତ୍ତିଟା ତାର ସେଇଠି ରହିଲା ନା, ଯାହାର ଚିତ୍ତ ବୃତ୍ତିଟା ଚିତ୍ତଟା ବିଷୟ ରହିଲା, ସେ କେଉଁଠି ରହିଲା, ଆଉ ବିଷୟ ରହିଲା ନା ଆଉ. ସେ ଭକ୍ତି ଠାକୁର ସେ ପ୍ରଭୁଜୀ ମହାରାଜ ସେ କଥା କହିଲେ ଯେ ଧାମବାସ ଆଉ ଗ୍ରାମବାସ ଏଇଟା ସମାନ ବୋଲି କେବେ ମନେ ରଖିବା ମନେ କରିବା ଉଚିତ ନୁହେଁ. ଧାମବାସ କରିବା ପାଇଁ ସମସ୍ତେ ଯୋଗ୍ୟ ନୁହନ୍ତି, ସେ କହିଲେ ଯାହାର ବିଷୟ ଭୋଗ ବାସନା ଅଛି ସେ ଧାମବାସ କରୁନି, ସେ ଗ୍ରାମବାସ କରୁଛି. ଯାହାର ମନରେ ସୁଖ ସୁସୁଖ ବାଞ୍ଛା ଅଛି, ଗୁରୁକୃଷ୍ଣଙ୍କୁ ସୁଖ ଦେବାର, ତାର କୃଷ୍ଣଙ୍କୁ ସୁଖୀ କରିବାର, କୃଷ୍ଣଙ୍କ ଚରଣରେ ତାର ପ୍ରେମ ନାହିଁ, ସେ ଧାମବାସ କରୁନି, ସେ ଗ୍ରାମବାସ କରୁଛି. ତାଙ୍କର ଏଭଳି କଥା ସବୁ ଚିତ୍ତବୃତ୍ତିରେ ତାର କେଉଁଠି ରହିଲା, ବିଷୟ ଭୋଗ ରହିଲା, ସେ ଧାମ ରହିଲେ କ'ଣ ହବ, ସେ ଏଇଟା ଗ୍ରାମଟା ତା ପାଇଁ ଆଉ, ଗାଁଟା ଆଉ, ଗ୍ରାମବାସ କରୁଛି ଆଉ, ଚିତ୍ତବୃତ୍ତିର ହିସାବରେ କଥା ଆଉ, ଗୋପୀମାନେ ବଂଶୀକୁ ଦେଖିକି କହିଦେଉଛନ୍ତି, ଆଉ ଏଠି କହୁଛନ୍ତି କିମ୍ ଅସ୍ମାନମ୍ ବିଡ଼ମ୍ବ ନାବ୍ଧୌ ନିକ୍ଷିପ୍ୟୟନ୍ ଅୟମ୍ ବେଣୁ ବେଣୁରେବ ଅନର୍ଥକାରୀ ଇତିହ। ଏଟା କାହିଁ କହୁଛନ୍ତି ଶ୍ଳୋକକୁ, ହେଲେ ଏଇ ବେଣୁ ହିଁ ସବୁ ଅନର୍ଥ କରୁଛି। କିଏ ଗୋପୀମାନେ କହୁଛନ୍ତି, ଏଇଟାକୁ ଆମ ଓଡ଼ିଆରେ ଲେଖିଲେନି ସେ ଭଜନ ନାହିଁ, ତୋର ଶରଣ ଗଲିରେ ମୋର, ରାଧାରାଣୀ କହୁନା ତୋର ଶରଣ ଗଲିରେ ମୋରଲି, ଦିନେ ନ ଡାକିବୁ ରାଧିକା ବୋଲି, ତୋ ଶରଣ ଯାଉଛି ଆଉ କେବେ ରାଧା ବୋଲି ତୁ ଡାକିନି। କାହିଁକି କୃଷ୍ଣ ଯେତେବେଳେ ବଂଶୀ ଧ୍ୱନି କରନ୍ତି, ସେ ବଂଶୀରେ ତ କୃଷ୍ଣଙ୍କ ତ ସବୁ ପ୍ରକାରର କଳାର ସଂକଳ୍ପ, ସବୁ ପ୍ରକାର ଗୁଣର ଆଧାର ସେ ସଂକଳ୍ପ କରିଦିଅନ୍ତି, ତେଣୁ ବଂଶୀ ଥରେ ବଜେଇବେ ସବୁ ସଖୀମାନଙ୍କୁ ତ ସମସ୍ତଙ୍କ ନାଁଟା ଶୁଭିବେ, ବଂଶୀ ଯେତେବେଳେ ବଜେଇବେ ଲଳିତା ବିଶାଖା ତାଙ୍କ ନାଁଟା ସେ ସେଥିରେ ଶୁଣିବାକୁ ପାଏ, ସେ ଧ୍ୱନିରେ ଲଳିତାଙ୍କୁ ଡାକୁଛନ୍ତି, ବିଶାଖ ଡାକୁଛନ୍ତି, ରାଧାଙ୍କୁ ଡାକୁଛନ୍ତି, ସମସ୍ତଙ୍କ ଥରେ ବଂଶୀ ବଜେ। କ'ଣ କୃଷ୍ଣଙ୍କର ଅଦ୍ଭୁତ ଲୀଳା ଗୋଟେ ଜୀବ ବୁଝିବ, ଭଗବାନ ଏତେ ଅଦ୍ଭୁତମୟ କରୁଣାମୟ। ସଖୀ କିଞ୍ଚ ଅସ୍ମାନ ବିଡ଼ମ୍ବନାବ୍ଧୌ ନିକ୍ଷିପ୍ୟୟନ୍ ବେଣୁର ଅବ ଅନର୍ଥକାରିଣ। ଦେଖ ଆମକୁ ଗୋଟେ ବିଡ଼ମ୍ବନାର କବ, ଗୋଟେ ଅସୁବିଧା ହେବା, ବିଡ଼ମ୍ବନା ସାଗରରେ ଆମକୁ ପକେଇ ଦେଇଛି କିଏ, ବଂଶୀଟା, କାହିଁକି ଏ ବେଣୁଟା, କାହିଁକି ନା ମୁଁ ଘରକୁ ଯାଇ ଆମେ ଘରେ ରହିପାରୁଛେ ନା ବୃନ୍ଦାବନକୁ ଯାଇପାରୁଛେ, ବର୍ତ୍ତମାନ ମଝିରେ ବୁଡ଼ିକି ମରୁଛେ, ଏଇଟା ବିଡ଼ମ୍ବନାବ୍ଧୌ, ଗୋଟେ ବିଡ଼ମ୍ବନରେ ପଡ଼ିଗଲେ କ'ଣ କରିବା କ'ଣ ନ କରିବା, ଗଲେ ଏଣେ ବଳରାମ ଅଛନ୍ତି, ଏଣେ କୁଳ ଧର୍ମକୁ ଛାଡ଼ିକି ଯିବାକୁ ପଡ଼ିବ, ଏଣେ ରହିଲେ ଏଣେ ଏ ବିରହରେ ଆମେ ରହୁଛେ, ତେଣୁ କ'ଣ କରିବା, ସେଠି ସେ କହୁଛନ୍ତି କିଆ କାହା ପାଇଁ ଆଜି ଏତେ କଷ୍ଟ ପାଉଛେ, ବେଣୁ ପାଇଁ। ସେଥିରେ ସେ ପଦରେ ସେ ରାଧାରାଣୀ କହୁଛନ୍ତି, ବସାଇ ଦିଅନ୍ତି ଯମୁନା ଜଳେ, ମୋତେ ଦେଖିଏ ସେ ବଂଶୀଟାକୁ ଦିଅନ୍ତା ମୁଁ ତାକୁ ପୁରା ବଂଶୀ ଯମୁନା ଜଳରେ ଭସେଇ ଦିଏ, ବଂଶୀ ରହିଛି ବୋଲି ତ ମୋତେ ଡାକୁଛି, ମୁଁ ଏଇଭଳି କୁଳଧର୍ମ ମୋତେ ସବୁ ତ୍ୟାଗ କରିବାକୁ ପଡ଼ୁଛି, ମୋତେ ଦୁନିଆ ଗଞ୍ଜଣା ସବୁ ସହିବାକୁ ପଡ଼ୁଛି, ବଂଶୀଟା ବାଜୁଛି ବୋଲି ସିନା ବଂଶୀଟାକୁ ଯମୁନା ଭସେଇଦେଲେ ତ ଗଲା ଆଉ, ସେଟା ସବୁ ବଂଶୀ ଚୋରି ନାଟକ ନ ନାଇଁ ହୁଏନି, ଦେଖୁଛୁ ନା ନାଇଁ, ହଁ ତାକୁ ଦେଖୁଛୁ କ'ଣ ବଂଶୀ ଚୋରି ନାଟକ ହୁଏନି, ରାଧାରାଣୀ ଲୁଚେଇକି ସେ ବଂଶୀଟା ନେଇଯାଇଥିଲି, କୃଷ୍ଣ କହିବେ ଯାହା ମାଗିବ ମୁଁ ଦେବି କିନ୍ତୁ ବଂଶୀଟା ମୋତେ ଦିଅ, ଗୋ ରାଧେ ବଂଶୀ ଦିଅ ମୋର ଦିଅ, ରାଧେ ମୋତେ ବଂଶୀ ଦିଅ, ହଁ ତ ଯାହା ନେବା କଥା ନିଅ, କ'ଣ ମୋର ଯାହା ନେବା କଥା ତୁମେ ନିଅ, ମୋ କ'ଣ ନେବ ତୁମେ ଯାହା ସୁନା ରୂପା ଯାହା ନେଉଛ ମୋ ତୁ ନେଇଯା, କିନ୍ତୁ ମୋ ବଂଶୀଟା ଦିଅ। ରାଧାରାଣୀ ସବୁବେଳେ କ'ଣ କୁହନ୍ତି, ଏଇ ବଂଶୀ ଯୋଗୁଁ ହିଁ ମୋର ଆମର ଗୋପୀମାନଙ୍କର ସବୁବେଳେ ରାଗ ଏଇ ବଂଶୀ ଉପରେ, ମୋତେ ବଂଶୀଟା ଫେରେଇ ଦିଅ, ସେଠି କଥା କହୁଛନ୍ତି ବଂଶୀ ବେଣୁ ମୁରଲୀ କିଂ ସ୍ମହ କୁଶଲମ ପୁଣ୍ୟମା ଆଚାରେ। ଏ ବେଣୁ ବା ମୁରଲୀ, ବେଣୁ ମୁରଲୀ ବଂଶୀ ତାର ବିଭିନ୍ନ ବ୍ୟାଖ୍ୟା ଗୁଡ଼ା ସବୁ ରହିଛି, ସେ ଏଠି ଚକ୍ରବର୍ତ୍ତୀ କହୁଛନ୍ତି ବେଣୁ ଅର୍ଥ ମୁରଲୀ, ମୁରଲୀ କିଂ ସ୍ମିତ କୁଶଲମ ପୁଣ୍ୟମା ଆଚାରେ, ଏଠି ସେ କଥା କହୁଛନ୍ତି ଗୋପିଆ କିମା ଆଚାରେ କୁଶଲ ସ୍ମ ବେଣୁ, ହେ ଗୋପୀଗଣ ହେ ସଖୀ, ଏ ବେଣୁଟା କ'ଣ ପୁଣ୍ୟ କରିଛି ବା ମୁରଲୀ କ'ଣ ପୁଣ୍ୟ କରିଛି, ସେ କଥା କହୁଛନ୍ତି ମୁରଲୀ ବଂଶୀ ମୁରଲାଦି ଶବ୍ଦାନାମ ସ୍ତ୍ରୀଲିଙ୍ଗତ୍ୱେ ଅପି ତତ୍ପର୍ଯ୍ୟସ୍ୟ ବେଣୁ ଶବ୍ଦସ୍ୟ ପୁଂସ ଦାର ଶବ୍ଦ ଗେମ୍। ଆଚ୍ଛା ଏ ବଂଶୀ ବା ମୁରଲୀ ଯେଉଁ ଶବ୍ଦ ରହିଛି ଏଇଟା ସ୍ତ୍ରୀଲିଙ୍ଗ, ଏଇଟା ମୁଁ ଜାଣିନି, ବଂଶୀ ମୁରଲୀ ପ୍ରଭୃତି ଶବ୍ଦ ସ୍ତ୍ରୀଲିଙ୍ଗ ହେଲେ ମଧ୍ୟ ତା ପର୍ଯ୍ୟାୟବାଚୀ ବେଣୁ ଶବ୍ଦ ଦ୍ୱାରା ଶବ୍ଦର ପରି ସେ ପୁଲିଙ୍ଗ ହବ ମାନେ ପୁରୁଷ ହବ, ସେଗୁଡ଼ିକ ତାଙ୍କର ଅର୍ଥ କଲେ ଆମେ ତ କିଛି ବୁଝିପାରିବୁନି, ମାନେ ସେଇଟା ସ୍ତ୍ରୀଲିଙ୍ଗ ବୋଲି ଜଣାପଡ଼ୁଥିଲେ ବି ସେଇଟା ହେଉଛି ପୁଲିଙ୍ଗ ହବ, କେଉଁଟା ବଂଶୀଟା, ତେଣୁ ଗୋପୀମାନେ କହୁଛନ୍ତି ଆଚ୍ଛା ପୁରୁଷମାନଙ୍କର ଏଭଳି ଅଧର ସୁଧା ପାନ କରିବାର ଅଧିକାର କାହାର ନାହିଁ, ଆମେ ଗୋପୀମାନେ ପାନ କରୁ, ବଂଶୀଟା ତାନେ କ'ଣ କେଉଁ ଲିଙ୍ଗ ହେଲା, ପୁରୁଷ ଲିଙ୍ଗ, ସେଟା ତ ଗୋପୀମାନେ ସେ କଥା କହୁଛନ୍ତି ଚକ୍ରବାଦ, ଏ ଚକ୍ରବାଦ ତାଙ୍କର ଅର୍ଥ କିମ୍ବା ଦେଖ କ'ଣ ହେଲା ନା ପୁରୁଷ ହେଇକି ଏଟାକୁ ଆସ୍ୱାଦନ କଲା, କ'ଣ ଯୋଉଟା ଯେ ଯାହାକୁ ଜଗତରେ କେହି ପାଉନାହାନ୍ତି, କେବଳ ଗୋପୀ ଆମମାନଙ୍କର ଅଧିକାର ଅଛି, ଆମର ଅଧିକାର ଅଛି, କ'ଣ ବଂଶୀଟାକୁ କ'ଣ କରୁଛନ୍ତି କୃଷ୍ଣ, ଯୁଆଡ଼େ ଖେଳିବେ ଯାହା କରିବେ ଯୋଉଠି ଯାହା କରିବେ କ'ଣ କରିବେ, ବଂଶୀଟା କମର ଖୋଜିବେ, ବଂଶୀ ନ ରହିଲେ ମୁଣ୍ଡ ଖରାପ ତାଙ୍କର, ଶୋଇଲା ବେଳେ ସବୁବେଳେ ମୁଣ୍ଡ ପାଖରେ ବଂଶୀ ଥିବ ତାଙ୍କର, ବଂଶୀଧର ଗୋଟେ ନା କୃଷ୍ଣଙ୍କ ନାଇଁ କ'ଣ ବଂଶୀଧର, ବଂଶୀରେ ତାଙ୍କର ଦରକାର, ବଂଶୀ ନହେଲେ ଆଉ ହବନି। ଯେମିତି ଆଜିକାଲି ମୋବାଇଲ କରିଦେଇଛନ୍ତି, ସେ ଗାତକୁ ଗଲା ମଧ୍ୟ ମୋବାଇଲ ଦରକାର। କମ୍ୟୁନିକେଟ ତାଙ୍କର କରୁଛନ୍ତି ନା, ଗୋଟେ ଲୋକ ଗୁଡ଼ାକ ଭଲ ପାଉଛନ୍ତି, କାହା ସାଙ୍ଗେ କଥା ହଉଛନ୍ତି, ଗୋଟେ ଯୋଉଟା ପ୍ରତି ପାଇଁ ଯେମିତି ଗୋଟେ ଯନ୍ତ୍ରଟା ବର୍ତ୍ତମାନ ଗୋଟେ କାର୍ଯ୍ୟ କରୁଛି, ସେଗୁଡ଼ା ସେ ତ ଚିନ୍ମୟ। ଆଉ ତାଙ୍କର ସେଟା ହିଁ ଥିଲା ଯନ୍ତ୍ର, ଯାହାଦ୍ୱାରା ସବୁ ଗୋପୀ, ସବୁ ଗାଭୀ, ସବୁ ସମସ୍ତଙ୍କୁ ଆକର୍ଷଣ କରି ରଖୁଥିଲେ। କୃଷ୍ଣ ତ ବଂଶୀ ବଜାନ୍ତି ନା, ସେ ଲେଖିଲେନି କୃଷ୍ଣଙ୍କ ବଂଶୀ ଧ୍ୱନି ଶୁଣି ସ୍ଥଗିତ ହେଲା ଯମୁନା ପାଣି, ଯମୁନା ପାଣି ସେ ସ୍ଥଗିତ ହେଇଯାଉଥିଲେ। ତେଣୁ ଚାଲିଗଲାଣି ନା କ'ଣ, ସେ ଅଛି ବଞ୍ଚିଛି ମୁସଲମାନ କ'ଣ ତା ନା ସିକନ୍ଦର ଆଲାମ, ସିକନ୍ଦର ଆଲାମ ସେ ଗାଇଥିଲେ, ସେ ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନି ଶୁଣି ସ୍ଥଗିତ, ଏତେ ସୁନ୍ଦର ସେ ଗାଇଛି ଭଗବାନ, କାରଣ ସେ ମୁସଲମାନ ହେଲେ କ'ଣ ଆଉ କୃଷ୍ଣଙ୍କ ସେ ଫିଲ୍ମର ହେଟା ଗୋଟେ କେଉଁ ଫିଲ୍ମର ଗୀତ, ଭଗବାନ ତା କଣ୍ଠ ଦେଇଛନ୍ତି ସେ ଗାଇଛି। ଆଉ ତା ଝିଅ ଥରେ ଆସିଥିଲା ଆମ ମନ୍ଦିରକୁ, ସେ କହିଲା ମୋ ବାପାର ହେଉଛି ଏଇଟା ପ୍ରିୟ ଭଜନ, ମୁସଲମାନ କୁଳ ଜନ୍ମ ହେଲେ ବି ମୋ ବାପା ଏଇଟାକୁ ସବୁବେଳେ ଭଲ ପାଆନ୍ତି, ମୁଁ ସେ ତା ମୁହଁରୁ ଶୁଣିଥିଲା। ଝିଅଟା ଆସିଥିଲା ସେ ସିକନ୍ଦର ଆଲାମ ହାତରେ ଥିଲା କି କ'ଣ କି ତା ନୂଆ ଭଲ ଯିଏ ରହୁଛି, ତ ତା ଆସିଥିଲା, ସେ କହିଲା ମୋ ବାପା ଏଇଟାକୁ ଭଲ ପାଆନ୍ତି ନା, ଆଚ୍ଛା ତାପରେ ଉଦ୍ଧାର ହେଇଯାଇଥିବ, ନିଶ୍ଚିତ ଉଦ୍ଧାର ହେଇଥିବ, ସେ କ'ଣ ଖାଉ ବି କ'ଣ କରୁ, କାରଣ ତା ବାପା ସବୁବେଳେ ଏଇଟାକୁ, ସେ କହୁଛି ମୋ ବାପା ସବୁବେଳେ ଏଇଟା ଭଲ ପାଆନ୍ତି ଏଇ ଗୀତଟାକୁ, ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନି ଶୁଣି ସ୍ଥଗିତ ହେଲା ଯମୁନା ପାଣି। ତାପରେ ମୃଗ ମୃଗମାନେ ତୃଣ ଛାଡ଼ି, କେତେ ସୁନ୍ଦର ସେ ସବୁ ଗାଇଛି, ସିଏ ଏତେ ସୁନ୍ଦର ସେ ଭଜନ ସବୁ ଶାଲବେଗଙ୍କର ଭଜନ, କୃଷ୍ଣଙ୍କର ବଂଶର ଏତେ ବଡ଼ ଉଜାଣୀ, ଯମୁନା ଉଜାଣୀ ବୋଇଛି, ଆଉ ଉଜାଣୀ ବର୍ତ୍ତମାନ ଜାଗାଟା ଅଛି ନା, ଉଜାହନି ଜାଗାଟା ଏବେ ବି ଅଛି, ଯେଉଁଠି ବିପରୀତ ଦିଗରେ କୃଷ୍ଣ ବୋହିଥିଲେ ଯମୁନା, କ'ଣ କୃଷ୍ଣଙ୍କର ଚିନ୍ମୟ ଶକ୍ତି ଗୋଟେ ଯିବ ବୋଲୁଛି, କିଛି ନାହିଁ ଆମର ସ୍ୱର ଜଡ଼ ଏ କାମ ପିପାସାରୁ, ପିତାମାତାଙ୍କର କାମ ପିପାସାରୁ ଆମର ଜନ୍ମ, କ'ଣ ଗୋଟେ ଚିନ୍ମୟ ଜିନିଷକୁ ତ ଆମେ ବୁଝିବା, କେବଳ ଯଦି ସେ ତାଙ୍କରି କୃପା ଗୁରୁ ବୈଷ୍ଣବଙ୍କ ଦ୍ୱାରା କିଛି ଆମେ ପାଇଲେ ତାହେଲେ ଗୋଟେ କିଛି ବୁଝି ହେବ, ନହେଲେ କିଛି ବୁଝି ହେବନି। ଗୋଟେ ଭଲ ପାଇବା କ'ଣ ଗୋଟେ ଜୀବନରେ, ଗୋଟେ ଜୀବ ଶିଖିନି, ଜୀବ ଗୋଟେ ଯେଉଁ ଭଲ ପାଉଛି କ'ଣ, ପ୍ରଭୁପାତ ସେଇଟା କୁହନ୍ତି, ଏଇଟା ଗୋଟେ ହେଉଛି ଚିଠି, ପ୍ରଭୁପାତ କହୁଛନ୍ତି, ଆଜି ମୁଁ ସେଇଟା ପଢ଼ୁଥିଲା ଗୋଟେ ଲେକ୍ଚର, ପ୍ରଭୁପାତ ସେ କଥା କହୁଛନ୍ତି, ମୁଁ ତାକୁ ପୁରୁଷ କହୁଛି ମୁଁ ସ୍ତ୍ରୀକୁ ଭଲ ପାଉଛି, ସ୍ତ୍ରୀ କହୁଛି ମୁଁ ପୁରୁଷ ଭଲ, ଏଇଟା ଗୋଟେ କିଛି ନୁହେଁ, ଏଇଟା ଗୋଟେ ଚିଠି, ଏଇଟା ଠକାମି, ଭଲ ପାଇବା ଏଇଟା ଗୋଟେ ଜୀବ ହୃଦୟରେ ଅଛି ନା କ'ଣ, ତାର ଗୋଟେ କିଛି କାମନା ପାଇଁ ସେ ତାକୁ ଗୋଟେ ରିଲେସନ୍ ରଖିଛି, ଟିକେ ଏଇଟା ଭାଗି ଗଲା ମାନେ ଡିଭର୍ସ, ପ୍ରଭୁପାତ କହୁଛନ୍ତି, ଏଇଟା ଗୋଟେ ଚିଠି ଠକାମିଟା, ଭଲ ପାଇବା କ'ଣ, ଭଲ ପାଇବା ତୁମେ ଦେଖ ହେଇ ଭଲ ପାଏ, ମୃଗମାନେ ତୃଣ ଧରିକି ବସି ଠିଆ ହଉଥିଲେ, ପଶୁପକ୍ଷୀମାନେ ସବୁ ଜଡ଼ ହେଇଯାଉଥିଲେ, ସୁଖସାରୀମାନେ ଜଣାପଡ଼ୁନଥିଲା ଯେ ସେମାନଙ୍କର ପ୍ରାଣ ଅଛି କି ନାହିଁ, କାରଣ ପୁରା ସମସ୍ତେ କ'ଣ ବଂଶୀ ଶୁଣୁଥିଲେ, ବୃକ୍ଷମାନେ ସବୁ ପୁଲକିତ ହେଇଯାଉଥିଲେ, ମୁନିମାନଙ୍କର ସବୁ ଧ୍ୟାନ ଭାଙ୍ଗି ଯାଉଥିଲା, ଯୁବତୀମାନଙ୍କର ବସ୍ତ୍ର ସବୁ ଶିଥିଳ ହେଇଯାଉଥିଲେ। ଏ ହେଉଛି ଭଗବାନଙ୍କର କେବଳ ସେ ବଂଶୀର ଧ୍ୱନି, ସେ ମଧୁର ଧ୍ୱନି, ସେ କୃଷ୍ଣ ଭଗବାନ କୃଷ୍ଣ ସର୍ବାକର୍ଷଣୀୟ, ସେ କଥା ସେ କହୁଛନ୍ତି କବିମାନେ, କି ମଙ୍ଗଳ ମାଚରେ ତପି ନ ତୁ କି ମପି ତାପରେ ଜାତି ତୁ ଏନ ହେବ ଲକ୍ଷ୍ୟ। ଆଉ ଜଣେ ଗୋପୀ କହୁଛି, ଜଣେ ଗୋପୀ କହୁଛି ନିଶ୍ଚିତ ତାଙ୍କର ବଂଶୀର କିଛି ପୁରୁଷ ହେଇକି ଆଜି ମୁଖରେ ସବୁବେଳେ ଲାଗେ, କୃଷ୍ଣ ସବୁବେଳେ ନା ଅଣ୍ଟାରେ ଖସିବେ କ'ଣ କରିବେ, ଆରାଧାରାଣୀ ସେ ବଂଶୀ ଛଡ଼େଇ ନେଇଯାନ୍ତି ନା, ଆଉ ଲୁଚି ଦେବେ ତାର ଦେଖିବେ, ଆଉ କୃଷ୍ଣଙ୍କୁ ଯଦି କିଛି ହଇରାଣ କରିବାର ଅଛି କ'ଣ କରିବାକୁ ପଡ଼ିବ, ଆଉ କୋଉଥିରେ ହଇରାଣ କରିପାରିବେନି କୃଷ୍ଣଙ୍କୁ, କୃଷ୍ଣଙ୍କୁ ତୁମର ହଇରାଣ କରିବାର ଅଛି ତାହେଲେ ଗୋଟେ କାମ କରିବାକୁ ପଡ଼ିବ, କ'ଣ କରିବାକୁ ପଡ଼ିବ, ବଂଶୀଟା ଲୁଚେଇ ଦେବ, ଲୁଚେଇ ଦେଲେ ତାହେଲେ ତା ମୁଣ୍ଡ ବାୟା ହେଇଯିବ ତାଙ୍କର, ଆଉ ତା ମୁଣ୍ଡ ବାୟା ହେଇଯିବ, ଆସି ଜାଣିବେ ଏଇଟା ରାଧାରାଣୀ ନିଶ୍ଚିତ ଲୁଚେଇଥିବେ, ଲୋକ ଲଜ୍ଜା ଧର୍ମ ସବୁ ରାଧାରାଣୀ କୁହନ୍ତି, ମୋର ସବୁ ଚାଲିଯାଉଛି ବଂଶୀ ପାଇଁ, ମୁଁ ଆଜି କଳଙ୍କି ନେଇ ହେଇଛି ବ୍ରଜପୁରରେ ଏ ବଂଶୀ ପାଇଁ, ବଂଶୀ ଲୁଚେଇ ଦିଅନ୍ତି, ଆଉ କେତେବେଳେ ଅଣ୍ଟାରେ ଖୋସିବେ କ'ଣ କରିବେ, କେଶର ଖୋସି ଦିଅନ୍ତି, ଲୀଳା ଆସି କେଶର ଖୋସିଦେବେ, ରାଧାରାଣୀଙ୍କର ବହୁତ ଯେଉଁ ବେଣୀ କେଶର ଖୋସିଦେବେ, ଆଉ କୃଷ୍ଣ ସବୁଆଡ଼େ ଖୋଜିବେ ଖୋଜି ଖୋଜି କ'ଣ କାହା କାହିଁ ଦେଖ, ମୁଁ କାହିଁ ରଖିବି, କିଛି ରଖିବି ଦେଖୁନା ଖୋଜ, ଆଉ କେଶରଙ୍କର ଖୋସି ଦେଇଥିବା ଆଉ କ'ଣ, ଖୋଜିଦେଲେ ଗଲା ଆଉ କ'ଣ, ଆରେ ଇଏ ତାଙ୍କର ଖୋଜି ଖୋଜି କୃଷ୍ଣ ବାୟା କୁଆଡ଼େ ଗଲା କୁଆଡ଼େ ଗଲା, ବସି କାନ ମନ ଦୁଃଖ କରି କ'ଣ ଯିବି, ଖାଲି ହାତରେ କେମିତି ଯିବି, ଗାଈମାନଙ୍କୁ କେମିତି, ସୂର୍ଯ୍ୟକୁଣ୍ଡରେ ମିଳନ ହୁଏ ନା, ମିଳନ କଲାବେଳେ ସାଙ୍ଗରେ ଗୋଟେ ଚିନ୍ତା ପଡ଼ିଯାଏ, ରାଧେ ମୋ ତୁମ ହାତ ଗୋଡ଼ ଦେଉ, ତୁମେ ଯାହା ନେବା କଥା, ଗୋ ରାଧେ ବଂଶୀ ଦିଅ ମୋର ଦିଅ, ଯାହା ଇଚ୍ଛା ତାହା ନିଅ, ଗୋ ରାଧେ ବଂଶୀ ଦିଅ ମୋର ଦିଅ, ତୁମେ ଯାହା ଇଚ୍ଛା ତୁମେ ନେଉଛନ୍ତି ମୋ ବଂଶୀଟା ଫେରେଇ ଦିଅ, ସେଇ ଲୀଳାଟା ସେଇଠି ଲାଗିଛି, ଯାଇଛନ୍ତି ପୂଜା କରିବା ପାଇଁ ଏଣେ, ଆଉ ସେଣେ ଚାଲି ଆସିଛି ଆୟନ ଘୋଷ, କିଏ ଖବର କିଏ ଦେଇଦେଇଛି, ଇଏ ତ ଅଲଗା ଗୋଟେ ଲୀଳା, କୃଷ୍ଣ ମାଗନ୍ତି ମୋ ବଂଶୀ ଦିଅ, ଆଉ ଇଏ ଆୟନ ଘୋଷ କିଏ ଚନ୍ଦ୍ରସେନା ଜୀ ଆସି ତାଙ୍କୁ ଖବର ଦେଇଦେଇଛି କି ଆଉ ବୁଢ଼ୀ ଖବର ଦେଇଦେଲା ଆଉ ବୁଢ଼ୀ ଖବର ଦିଆ ହେଇଗଲା କ'ଣ କାହାକୁ ଜଟିଲାକୁ ଆଇ ଦେଇ ରାଧା ଯାଇକି ସେଠି କୃଷ୍ଣଙ୍କ ସାଙ୍ଗରେ ମିଳନ ପୂଜା କରୁଛନ୍ତି ନୃତ୍ୟ କରୁଛନ୍ତି ଏବେ ହେଉଛନ୍ତି ଆଉ ତାଙ୍କୁ ଖବର ଦେଲେ ଆସିଲା ଆସିଲା କୃଷ୍ଣ ଜାଣିଦେଲେ ମହାନ ବି ଭୟଙ୍କର ହବ କ'ଣ ସେ ଆଇଲା ମାନେ ବଡ଼ ଅସୁବିଧା ହବନି କୃଷ୍ଣ ଜାଣିଦେଲେ ଆଉ ଯୋଗମାୟା ଅଛନ୍ତି ନା ଯୋଗମାୟା ତ ସବୁ ସାଙ୍ଗେ ସାଙ୍ଗେ ସବୁ ଲୀଳା ସଂଗଠନ କରନ୍ତି କୃଷ୍ଣ ରାଧାରାଣୀ ଆସିବା ପୂର୍ବରୁ କୃଷ୍ଣ ସରି ଆୟନ ଘୋଷ ଆସିବା ପୂର୍ବରୁ ଜାଣିଦେଲେ ସେ ହେଉଛି କାହାର ଭକ୍ତ ନା କାଳିଦେ ଭକ୍ତ କିଏ ଆୟନ ଘୋଷ ତା ମା ସିଏ ହେଉଛି କାଳୀଙ୍କର ଭକ୍ତ କୃଷ୍ଣ କହିଲେ ବର୍ତ୍ତମାନ ଗୋଟେ ତାଙ୍କୁ ବୁଦ୍ଧି ଶିଖିବାକୁ ପଡ଼ିବ କୃଷ୍ଣ ସାଙ୍ଗେ ସାଙ୍ଗେ କୃଷ୍ଣ ବଙ୍ଗାଳୀ ଲୋକଟା କ'ଣ କୃଷ୍ଣ କାଳୀ ନା ଆଉ କୃଷ୍ଣ କାଳୀ ଦେଖିବ କୃଷ୍ଣ ଫଟୋ ଥିବ ତା ଦେହରେ କୃଷ୍ଣ ତାଙ୍କ ହାତ ହୋଇଥିବ ମୁହଁଟା କାଳୀ ଫଟୋ କରିଥିବେ ସେ କୃଷ୍ଣ କାଳୀ ପୂଜା କର କାଳୀ ଯିଏ ସିଏ ହେଉଛନ୍ତି କୃଷ୍ଣ ସେ ସେଇ ସେଇ ହିଷ୍ଟ୍ରିଟାକୁ ଦେଖେ ସେ ଜାଣନ୍ତିଟା ଲୀଳା ପ୍ରସଙ୍ଗରେ କୃଷ୍ଣ କରିଛନ୍ତି କୃଷ୍ଣ କହିଲେ ରାଧେ ବଡ଼ ବିପଦ ଆସିଗଲା ଚାଲିଲା କିଏ ଆଉ ଆଇନକୁ ତ ଆସୁଛି ମୁଁ ମୋର କାଳୀ ହେଇଯିବି ତୁମେ ତୁମର ପୂଜା କରିବ ମୋତେ ଆଉ ସେ ଦେଖିବ ଯାଉ ଇଷ୍ଟକୁ ପୂଜା କରୁଛ ଆଉ ସେ ଆହୁରି ଖୁସି ହବ ଆଉ କ'ଣ କୃଷ୍ଣ ତାଙ୍କର କାଳୀ ହେଇଗଲେ କାଳେ ବଂଶୀଟାକୁ କୁଆଡ଼େ ଦେବେ ଏଇଟା ହେଲେ ବର୍ତ୍ତମାନ ପ୍ରୋବ୍ଲେମ୍ ବଂଶୀଟାକୁ କୃଷ୍ଣ କାହାକୁ ଦେବେନି କୁଆଡ଼େ ଲୁଚାଲୁଚି କିଛି କରିବେନି ବଂଶୀଟା ତାଙ୍କର ସମ୍ପତ୍ତି ବଂଶୀ କୁଆଡ଼େ ଦେବେନି ତ ରାଧାଣୀ କହିଦେଲେ ରାଧାଣୀ ତୁମେ ଗୋଟେ କାମ କର ରାଧାଣୀ ଗୋଟେ ତ ଛାନିଆ ପୋଷିଗଲେ କାହିଁକି ଆଇନ ଘୋଷ ଆସୁଛି କୁଟିଲାଟା ଆସୁଛି ଭାଇ ଭଉଣୀ ଦୁଇ ଜଣ ଯାଙ୍କ ଆଇଲେ ତମତମ ହେଇକି ବାଡ଼ି ଠେଙ୍ଗା ଧରିକି ଏଟା ଗଧଉ ବୋକା ଗୁଡ଼ାକ ବାଡ଼ି ଠେଙ୍ଗା ଧରିକି ବାଡ଼ି ପକେଇବା କୃଷ୍ଣଙ୍କୁ ଇରେ ତୁମେ କ'ଣ କୃଷ୍ଣଙ୍କୁ ବାଡ଼ିବ ତୁମେ ତ ଆସୁଛ ଏଇଟା ଏଇଭଳି ଲୀଳାରେ ସହାୟ କରିବା ପାଇଁ ସେ କ'ଣ ତୁମେ ବୁଝିବ ତୁମେ ଆଉ ରାଗା ରାଗି ଚାଲ ସେ କୃଷ୍ଣ ବାଡ଼େଇଦେବ ତାକୁ ନେଇ କଂସ ପାଖରେ ଜେଲରେ ପୁରେଇବା ଆଉ ସେ କଂସ ପାଖରେ କ'ଣ ଜେଲରେ ପୁରେଇବ ଆସିଲା ଦେଖିଲା ବେଳକୁ କୃଷ୍ଣ ତାଙ୍କର କାଳି ହେଇକି ଠିଆ ହେଇଛନ୍ତି ଆସି ଦେଖିଲା ବେଳକୁ କହିଲେ ବେକାର ମୋତେ କିଏ ମିଛରେ ଖବର ଦେଲା ମୋ ସ୍ତ୍ରୀ କେତେ ସତୀ ଦେଖ ମୋ ଦେବତାକୁ ପୂଜା କରୁଛି କାହାକୁ କାଳୀଙ୍କୁ ପୂଜା କରୁଛି କେତେ ଭକ୍ତିରେ ଯାହା ପିଠାପଣା କରିକି ଆଣୁଛି ସବୁ ଆଣିକି ଦେଉଛି ଏଣେ ଡେଲି ଏଇଟା ଅପବାଦ ଗୋଟେ କରୁଛନ୍ତି କ'ଣ କୃଷ୍ଣଙ୍କୁ ପୂଜା କରୁଛି ମୋ ସ୍ତ୍ରୀଟାକୁ ଅସତୀ ବୋଲି କହିକି କହିଲେଣି ମୋ ମୁଣ୍ଡଟାକୁ ସବୁବେଳେ ଖରାପ କରୁଛନ୍ତି ଆଉ କୃଷ୍ଣ କହିଦେଲେ ଦେଖ ସେ ଆସିଲେ ତୁ ବେଶୀ ପ୍ରଣାମ କରିବୁ କିନ୍ତୁ ରାଧାରାଣୀ କ'ଣ ଭାରି କୋମଳମତୀ ତ କୋମଳମତୀ ମାନେ କ'ଣ ମାନେ ପ୍ରେମରେ ତାଙ୍କର ମନ ସବୁବେଳେ ଆଉଲା ଉଜା ହୁକୁଯାଏ ନା ପ୍ରେମରେ ସବୁବେଳେ ତାଙ୍କ ମନ ଉଦ୍ବେଳିତ ହୁଏ ଆଉ ସେ ଭୁଲି ଯାଇଛନ୍ତି କୃଷ୍ଣ ତାଙ୍କୁ ବଂଶୀଟା ଦେଲେ ବଂଶୀଟା ତୁମ ଦାୟିତ୍ୱରେ ରହିଲା ବୈଷ୍ଣବ ଦେଇଥିଲେ ବୈଷ୍ଣବ ଦେଇଦେଲେ ସେ କ'ଣ କଲେ ନା ସେ ତାଙ୍କର ସେ ତାଙ୍କର ସେ ତ ଆଗରୁ ଲୁଚିକି ରଖନ୍ତି କେଉଁଠି କେଶରେ ଘନ କେଶ ତାଙ୍କର ବେଣୀ ଅଛି ସେ ବେଣୀରେ ଲୁଚିଦେଲେ ବେଣୀରେ ଲୁଚିଦେଲେ ଆସିଲା କିଏ ଆଇନ ଘୋଷ ଆଇନ ଘୋଷ ଆସିଲା ଦେଖିଲା ରାଧାଣୀ ତାଙ୍କର ବସିଛନ୍ତି ବସିଛନ୍ତି ସବୁ ସଖା ସଖୀମାନେ ଜାଣେ ସବୁ ଜାଣେ ସବୁ ସୁଖ ସୁଖ ଥାନ୍ତି ନା ସେମାନେ ସବୁ ଖବର ଦେଇଦେବେ ଯୋଗମାୟ ଖବର ଦେଇଦେବେ ପୂର୍ଣ୍ଣମାସୀ ଖବର ଦେଇଦେବେ ନା ଆଉ ସେ ଯେତେବେଳେ ଦେଖିଲା ଆସି କ'ଣ ରାଧାଣୀ ତାଙ୍କର ପୂଜା କରୁଛନ୍ତି ମନ ତାର ଖୁସି ହେଇଗଲା କାର ଆଣିକ ସାର କହିଲେ ଆଚ୍ଛା ମୁଁ ରାଧେ ମୁଁ କେତେ ଅପରାଧ କରୁଛି ତୋ ଚରଣରେ କେତେ ପାପ କରୁଛି ତୋ ଅସତି ବୋଲି ଭାବୁଛି କେତେ ନିନ୍ଦା କରୁଛି ମୋ ମନଟାକୁ ସବୁବେଳେ ଖରାପ କରୁଛନ୍ତି ମୋ ଭଉଣୀଟା ବି ବଦମାସ ତା ଭଉଣୀଟାକୁ ତାଙ୍କର ଆଗରେ ଗାଳିଲା ରାଧାଣୀଙ୍କ ଆଗ ଇଏ ସବୁବେଳେ ମୋତେ କହୁଛି ଭଉଣୀକୁ ବି କରେ ଦେଖ ରାଧାଙ୍କୁ ଏମିତି କହୁଛୁ ଦେଖ କେତେ ସତେଶ କୃଷ୍ଣ ତାଙ୍କ ସେ ଠିଆ ହେଇଛନ୍ତି ସବୁ ଶୁଣୁଛନ୍ତି ଦାଦା ହେଇଯାଇଛନ୍ତି ବିଗ୍ରହ ବର୍ତ୍ତମାନ ହେଇଯାଇଛନ୍ତି ଆଉ କ'ଣ କାଳି ହେଇଯାଇଛନ୍ତି ଆଉ ଏଇ ଦ୍ୱାରା କନ୍ଦା କଟା କରି ଗଡ଼ୁଛି କିଏ ଆଇନ ଘୋଷ କାଳୀଙ୍କ ପାଖରେ ପ୍ରଭୁ ମା ତୁ ସବୁକିଛି ମୋତେ ଏଭଳି ସତୀ ନାଁରେ ଦେଇଛୁ ସବୁକିଛି କରୁଛୁ ଆଉ ସେଠୁ ତ ସ୍ତ୍ରୀ ପ୍ରଣାମ କରି ସେଠି କ'ଣ କରିବ ଆଉ ସ୍ୱାମୀ ଦେଲେ ପ୍ରଣାମ କରିବ ସ୍ତ୍ରୀ କ'ଣ କରିବାକୁ ପଡ଼ିବ ସ୍ୱାମୀ ଯାହାକୁ ପ୍ରଣାମ କରେ ସ୍ତ୍ରୀ ତାକୁ ପ୍ରଣାମ କରେ ସେ ଠିଆ ହେବରେ ସିଏ ସ୍ୱାମୀ ବ୍ରାହ୍ମଣ ପ୍ରଣାମ କଲେ ସ୍ତ୍ରୀ ବ୍ରାହ୍ମଣ ପ୍ରଣାମ ସ୍ୱାମୀ ଦେବତାକୁ ପ୍ରଣାମ କଲେ ସ୍ତ୍ରୀ ତେଣୁ ଯେତେବେଳେ ଆୟନ ଘୋଷ ପ୍ରଣାମ କଲେ ରାଧାରାଣୀ କ'ଣ କରିବାକୁ ପଡ଼ିବ ପ୍ରଣାମ କରିବାକୁ ପଡ଼ିବ ରାଧାରାଣୀ ଯେତେବେଳେ ପ୍ରଣାମ କଲେ ପ୍ରଣାମ କଲା ମାନେ କ'ଣ ପୁଣି ବେଣୀଟା ଯେଉଁ ବେଣୀ ଭିତରେ ଯେଉଁ ବଇଁଶଟା ଖୋଜୁଛନ୍ତି ସେ କ'ଣ ହେଇଗଲା ଆସି ଠିଆ ହେଇ ଖୋଜି ପଇଲା ଆଉ କ'ଣ ଆଉ ଖୋଜି ପଇଲା ଗଲା ଆଉ ଏଇ ଦେଖି ତା ମୁଣ୍ଡ ଖରାପ ଆରି ତୁ କୃଷ୍ଣଙ୍କୁ କେଉଁଠି ଭେଟିଛୁ ଆଉ କ'ଣ ଏଇଟା କୁଢୁଆ ହେଲା ସେଠି କୃଷ୍ଣ ତାଙ୍କ ଠିଆ ହେଇଛନ୍ତି କାଳି କହିଲେ ବଡ଼ ହଡ଼ୁଆରେ ପଡ଼ିଲା ସେ ଜାଣିକି ଜାଣିଛନ୍ତି ଝଗଡ଼ାରେ ପଡ଼ିବ ରାଧେ ରାଧାରାଣୀ ଝଗଡ଼ାରେ ପଡ଼ିବ ସେ ଜାଣିଛନ୍ତି ବହୁତ କୋମଳ ମତେ ପ୍ରେମରେ ସବୁବେଳେ ଉଦ୍ବେଳିତ ହେଉଛନ୍ତି ଏ କ'ଣ ଉତ୍ତର ଦେବେ ସଖୀମାନେ ବହୁତ ଚାଲାକ ତ ସଖୀମାନେ ବହୁତ ସବୁ ପାଖରେ ଥାନ୍ତି ସବୁ ଘେରିଗଲେ ନା କ'ଣ କ'ଣ କହୁଛ କ'ଣ ଦେଖ ଆମେ ସବୁବେଳେ ଆସୁଛୁ କୃଷ୍ଣ ଏଠି କାହିଁ ଆସିବେ ଏ ବଣ କୃଷ୍ଣ ନଟଲା କିଛି ଆସନ୍ତିନି ଏଠି ବଂଶୀଟା କେଉଁଠି ପାଇଲୁ? ସଖୀମାନେ କହିଲେ ସେ ଗାଈ ଚୋରିଆ କେଉଁଠୁ ଯାଇଥିଲା, ଏଇଠି ବଂଶୀଟା ବାଟର ବୋଧ ଛାଡ଼ି ଦେଇ କୁଆଡ଼େ ଯାଇଛି, ସେଇଟା ବାଟରେ ପାଇଗଲ, କାରଣ ଏଇ ବଂଶୀ ଯୋଗୁଁ ସିଏ ଆମକୁ ସବୁ ହଇରାଣ କରୁଛି ନା, ଆଉ ଲୁଚେଇକି ନେଇ ଆସୁଛୁ ଆଉ ରଖିଦେଇଛୁ, ଆଉ ମୋଟେ ଦେବୁନି ତାକୁ ବସେଇଦେବୁ ଯମୁନାରେ, ଆଉ ଭଲ କରିଛୁ, ଏଇଟା ମୂର୍ଖଟା ଗାଈ ଗାଈ ଯୋଗେ ଆଉ ତାର କ'ଣ ବୁଦ୍ଧି, ଆଉ ତାର ବୁଝିଲା ଏଇଟା ଆଉ କ'ଣ, ତାକୁ ବୁଝିଦେଲେ, ତାକୁ ଇମାନେ ତାର ବୁଝିଦେଲେ, କହିଲା ଆଜ୍ଞା ଆଉ ସେ ବଦମାସ କରେ ବୋଲି ଆଉ ତାକୁ ବଂଶୀଟାକୁ ଧରି ଆସୁଛୁ ଆଉ ଜବରଦସ୍ତି ଛଡ଼ାଛଡ଼ି କରିକି, ନା ସେ କୁଆଡ଼େ ଛାଡ଼ି ଦେଇକି ପଳେଇଥିଲା, ସଖୀମାନେ କହିଲେ ଆମେ ତ ମାଡ଼ ପିଟା କରି ଧରିକି ପଳେଇ ଆସୁଛୁ ଆଉ କ'ଣ, ସେ ମାଗୁଥିଲା ଆମକୁ ଦେଇନୁ, ସେ ତୁମେ ଠିକ୍ ଅଛି ମୁଁ ବେଶୀ ସମୟ ରହିଲେ ତୁମର ପୂଜା ପୂଜାରେ ବ୍ୟାଘାତ, ମୁଁ ଯାଉଛି, ଆଉ ଭଉଣୀକି ଧରି ତାର ପଳେଇଗଲା, ସେ ତା ଭଉଣୀ ଧରି ପଳେଇଗଲା, ତାପରେ କୃଷ୍ଣ ତାଙ୍କର ସାଙ୍ଗେ ସାଙ୍ଗେ କାଳି ତାଙ୍କର କୃଷ୍ଣ ହେଇଗଲା ଆଉ କ'ଣ, ସେଇଟାକୁ ବେଙ୍ଗାଲୀ ମାନେ କହିବେ କାଳି କୃଷ୍ଣ କାଳି, ଆଉ ସେଇଟାକୁ ସେ ପୂଜା କରନ୍ତି ନା ଏବେ ହୁଅନ୍ତା ଆଉ କ'ଣ, ଆଉ କୃଷ୍ଣ କାଳି ହେଇଥିଲେ ସେଠି ବଂଶୀଲା ଅଛି, ଆହୁରି କେତେ ବଡ଼ କେତେ ଥର ବଂଶୀଲା ଅଛି, ସେ କୃଷ୍ଣ ଏ ବଂଶୀଟି କୃଷ୍ଣ କେବେ ଛାଡ଼ିବେ, ବଂଶୀଧର ସେ ମୁରଲୀଧର ସେଥିପାଇଁ କୁହନ୍ତି, କୃଷ୍ଣଙ୍କ ହାତରେ ମୁରଲୀ ନ ରହିଲେ ତାଙ୍କୁ ଭଲ ଲାଗିବନି, ଶ୍ୟାମସୁନ୍ଦର ତାଙ୍କର ଚକ୍ରବକ୍ର ସିଏ ଦ୍ୱାରକା ମୁଥୁରା ବ୍ରଜରେ ଯିବା, ତାଙ୍କର ବଂଶୀ ଦରକାର, ବଂଶୀ ସବଳ ଧରି, ତେଣୁ ଏ ବଂଶୀର ଯେଉଁ ଗୁଣଟାକୁ କେଉଁମାନେ କହୁଛନ୍ତି, ଗୋପୀମାନେ କହୁଛନ୍ତି, କ'ଣ ଇଏ ପୁଣ୍ୟ କରିଛନ୍ତି, କିଂ ମଙ୍ଗଳା ଆଚାର୍ଯ୍ୟ ଅପି ନ ତୁ କିମ କିମପି ସ୍ଥାବର ଜାତିତ୍ୱେନମ ଲକ୍ଷ୍ୟତେ ଇତି ଭାବ, ତାର କ'ଣ ପୂର୍ବ ପୁଣ୍ୟ ଅଛି, ପୁରୁଷ ହେଇକି ବଂଶୀ ସବୁବେଳେ ଅଧର ସୁଧାକୁ ପାନ କରୁଛି, ଆଚ୍ଛା ତାର ପୁଣ୍ୟ କିଛି ଅଛି ବୋଲି ଜଣାପଡ଼ୁନି, କାହିଁକି ଯଦି ପୁଣ୍ୟ ଥାଆନ୍ତା ତାହେଲେ ସ୍ଥାବର କାହିଁକି ହେଲା, ବୃକ୍ଷଟା କାହିଁକି ହେଇଛି ବଂଶୀଟା, ଗୋପୀମାନେ କହୁଛନ୍ତି ତାର ପୂର୍ବର ପୁଣ୍ୟ କିଛି ନାହିଁ, ଯଦି ପୁଣ୍ୟ କିଛି ନାହିଁ ତାହେଲେ ପାନ କେମିତି କରୁଛି, ସିଏ ବି ଅଡ଼ୁଆରେ ପଡ଼ୁଛନ୍ତି, ଏଠି କହୁଛନ୍ତି ତଦପି ଦାମୋଦର ଅଧର ସୁଦାମ ଭୁକ୍ତେ ଇତି କଥମ ବୟମ ସୋଢୁମ ପ୍ରଭାବମ ଇତି ଭାବମ, ଆମେ କେମିତି ସହିବୁ ତାର ଗୋଟେ ତାବର ହେଇକି ସିଏ ଆଜି କ'ଣ କରୁଛି, କୃଷ୍ଣଙ୍କର ଅଧର ସୁଧାକୁ ପାନ କରୁଛି, ଆଉ କୃଷ୍ଣ ବଂଶୀଟାକୁ ବଜାଉଛନ୍ତି, କିନ୍ତୁ ଗୋପୀମାନଙ୍କ ଦୃଷ୍ଟିରେ କ'ଣ, ବଂଶୀ କୃଷ୍ଣଙ୍କର ଅଧର ସୁଧାକୁ ପାନ କରୁଛି, ଦେଖ ଦୃଷ୍ଟିଟା କେମିତି, ଦୃଷ୍ଟିଟା କେମିତି ଦେଖ, ଶିଶୁ ଚିହ୍ନ ଦୃଷ୍ଟି ଏଗୁଡ଼ା କ'ଣ ଶିଖଉଛନ୍ତି ପାଇଁ, ତଦପି ଦାମୋଦର ଅଧର ସୁଧା ଅଧରସ୍ୟ ଦାମୋଦରସ୍ୟ ଅଧର ସୁଧା ଭୁଙ୍କ୍ତେ ଇତି କଥମ ବ୍ୟୟମ ସୋଡ଼ମ ପ୍ରଭବାମ ଇତି ଭାବମ, ଆମେ କେମିତି ଶୋଇପାରିବୁ ଏଇଟା, କୃଷ୍ଣଙ୍କର ଅଧର ସୁଧାକୁ ସିଏ ଗୋଟେ ବଂଶୀ ହେଇକି ସିଏ ତାର କିଛି ପୂର୍ବର ପୁଣ୍ୟ ନାହିଁ, ସିଏ ସ୍ଥାବର ହେଇକି ସିଏ ପାନ କେମିତି ପାନ କରିବ, ଏଇଟା ଆମେ କେମିତି ଶୋଇବୁ, ତତ୍ର ହେତୁ ଗୋପିକାନାମ ବି ଅଧର ସୁଧାୟାମ ଅଧର ସୁଧାୟାମ ହି ଗୋପିକାନାମ ଅସ୍ମାକମ ଏବ ସତ୍ତ୍ୱମ, କେବଳ ଆମ ଗୋପୀମାନଙ୍କର କେବଳ ଅଧିକାର ଅଛି କୃଷ୍ଣଙ୍କର ଅଧର ସୁଧାକୁ ପାନ କରିବା ପାଇଁ, ସତ୍ତ୍ୱମାନ ଅଧିକାର ଅନ୍ୟ କାହାର ନାହିଁ, ସିଏ ଗୋଟିଏ ପୁଣି ସ୍ଥାବର ହେଇକି ପୂର୍ବରୁ ଯଦି ପୁଣ୍ୟ ଥାନ୍ତା ସ୍ଥାବର କାହିଁକି ହେଇଥାନ୍ତା, ୟାକୁ କ'ଣ କୁହାଯାଏ ମାନେ ଈର୍ଷାରେ ସେ କହୁନାହାନ୍ତି, ଏଟା ଗୋଟେ ୟାକୁ ପ୍ରେମ ବୈଚିତ୍ରତା, ତା ଭାଗ୍ୟକୁ ବର୍ଣ୍ଣନା କରୁଛି, ଏଣେ ଜଣାପଡ଼ୁଛି ଈର୍ଷା ଈର୍ଷା କଲାବେଳେ ଏଣେ ଜଣାପଡ଼ୁଛି ତାର ଭାଗ୍ୟକୁ ବର୍ଣ୍ଣନା କରୁଛି, ତତ୍ର ହେତୁ ଗୋପିକାନାମ ଅଧର ସୁଧାୟାମ ହି ଗୋପିକାନାମ ଅସ୍ମାକମ ଏବ ସତ୍ତ୍ୱ କୃଷ୍ଣସ୍ୟ ଗୋପଜାତି ଅସ୍ମାକମ ଗୋପଜାତି ସ୍ତ୍ରୀତ୍ୱା ନ୍ୟାୟ ପ୍ରାପ୍ତି ଅନ୍ୟାୟ ପ୍ରାପ୍ତି, ଆଚ୍ଛା ଆମେ ଗୋପଜାତି ଆମ ଜାତିରେ କିଏ ହେଲେ, କୃଷ୍ଣ ହେଲେ ଗୋପ ଆମେ ହେଲୁ ଗୋପୀ, ସେ କ'ଣ ବଂଶୀଟା କ'ଣ ତାବର ପୁଙ୍ଗଜାତି, ତାହେଲେ କେମିତି ସେ ପାନ କରୁଛନ୍ତି, ସ୍ତ୍ରୀ ଜାତି ଆମେ ସ୍ତ୍ରୀ ଜାତି ହେଇକି ଆମର ଗୋପ ଜାତି ଆମେ ସ୍ତ୍ରୀ ଆମର ହିଁ କେବଳ ଅଧିକାର ଅଛି, ଆମ ଅଧିକାର ଉପରେ ସେ ପୁରୁଷ ହେଇକି ପୁଣି ପୁଣ୍ୟ ନଥାଇକି ସ୍ଥାବର ହେଇକି ସେ କେମିତି ପାନ କରୁଛି, କ'ଣ ଏଇଟା ଏଇଟା କ'ଣ ତାଙ୍କ ଜଣାପଡ଼ୁଛି କ'ଣ ତାଙ୍କର ତାଙ୍କ ପ୍ରତି ଈର୍ଷା ଗୋଟେ ଆସୁଛି, ଈର୍ଷା ନୁହେଁ ଗୋଟେ ବୈଚିତ୍ରତା ଆସୁଛି, ବଂଶୀକୁ ବଂଶୀର ଭାଗ୍ୟଟାକୁ ବର୍ଣ୍ଣନା କରୁଛନ୍ତି, ସେଥିପାଇଁ କୃଷ୍ଣ ସମ୍ବନ୍ଧରେ ଯିଏ ଆସିଲେ ସେ ପୂଜ୍ୟ ହେଇଯାନ୍ତି, ଏବଂ ଯେଉଁମାନେ ପ୍ରକୃତ କୃଷ୍ଣଙ୍କର ଭକ୍ତ ସେମାନେ କୃଷ୍ଣ ସମ୍ବନ୍ଧୀ କୌଣସି ବସ୍ତୁକୁ ହେୟ କରନ୍ତି ନାହିଁ, କୃଷ୍ଣ ସମ୍ବନ୍ଧୀ କୌଣସି ବସ୍ତୁ ହେୟ ନୁହେଁ, ନା କୃଷ୍ଣ ଭକ୍ତ ନା କୃଷ୍ଣଙ୍କର ଦ୍ରବ୍ୟ ନା କୃଷ୍ଣଙ୍କର ବାଡ଼ି ବଗିଚା ଗୋଟେ ଟଙ୍କାଟେ ପଇସା କତୁରୁ ଆରମ୍ଭ କରି ଯାହା ସବୁ ସବୁ କାହା ସମ୍ବନ୍ଧ, କୃଷ୍ଣ ସମ୍ବନ୍ଧ ନା ସବୁ ଜିନିଷଟା କୃଷ୍ଣ ସମ୍ବନ୍ଧ ନା, ଆଜି ମୃଦଙ୍ଗଟା ଭାଙ୍ଗିଯିବ ତାପରେ କ'ଣ ଗାଓ, ତୁମେ କାଲି କୀର୍ତ୍ତନ ନକଲ କାଲି ମୃଦଙ୍ଗ ବଜେଇ ପାରିଲନି, ତାର କାହାର କାହାର କ୍ଷତି ହେଲା, କୃଷ୍ଣଙ୍କ ସୁଖ ହେଲା। ତୁମେ ଯେଉଁଟା ଗୋଟେ ଆଶ୍ରମ, ଗୋଟେ ଏଭଳି ଏକ ସ୍ଥାନ ଏତେ ପବିତ୍ର ଆଉ ଏତେ କୃଷ୍ଣ ସୁଖକର ସୁଖ ଦେବା ପାଇଁ ଏଭଳି ଏକ କ୍ଷେତ୍ର ଯେଉଁଠି ଯେଉଁ ଜିନିଷ ଟିକେ ବାଧା ହବ ସେଠି କୃଷ୍ଣ ସୁଖ ବାଧା ହବ। ତୁ ଦେଖ ହିସାବ କରି ଗୋଟେ ଆଶ୍ରମରେ କ'ଣ କ'ଣ ଜିନିଷ ରହୁଛି ତୁମେ ଚିନ୍ତା କରି ଦେଖ। ଗୋଟିଏ ସଂସାର ଯେତେ ବଡ଼ ବଡ଼ କମ୍ପାନୀ ଅଛି ତାଙ୍କର ଗୋଟିଏ ଜିନିଷରେ କାମ ଚଳୁଛି, କ'ଣ ବୁଝିପାରୁଛୁ କି ନାହିଁ? ତାଙ୍କର ଗୋଟେ ସେକ୍ଟର, ତାଙ୍କର ଏମିତି ଏତେ ଜିନିଷ କିଛି ଆବଶ୍ୟକ ନାହିଁ। ଏଇ ଯେଉଁଟା କମ୍ପାନୀ, ବଡ଼ ବଡ଼ କମ୍ପାନୀ ସବୁ ରହିଛି, କମ୍ପ୍ୟୁଟର ହଉ ଯାହା ହଉ, ତାଙ୍କ ସେଟିଂ ଦେଖ। ତୁମେ କ'ଣ ଭାବୁଛ ସବୁଗୁଡ଼ା ଗୋଟେ ଜାଗାରୁ ବାହାରୁଛି ନା କ'ଣ? ହଁ, ଖୋଳ ଗୋଟେ ଖୋଳପା ଗୋଟେ ଆଡ଼ୁ ଆମ କହୁଛନ୍ତି, ଏଇ ଯେଉଁ ମୋବାଇଲ ଗୁଡ଼ାକ ତା ଖୋଳପା କ'ଣ କହୁଛ ତୁମ? ତା କଭର ଯେଉଁଟାକୁ ଇଂଲିଶରେ କହୁଛ, ତା ମୁଁ ଖୋଳପା କହୁଛି, ତା କଭର ଗୁଡ଼ାକ ଅଲଗା। ତାର ଯେଉଁ ଛୋଟ କ୍ୟାମେରା ଯେଉଁ ତିଆରି, ତା ଭିତରେ କେଉଁଠି କ୍ୟାମେରା ଅଛି, ସେ ସବୁଆଡ଼େ ସବୁ ସେଟିଂ ଅଲଗା 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 ହେଇଯାଉଛି। ଏଇଟା କାଲି ଯେଉଁଟା ଯେଉଁଠି ଗୋଟେ ଜାଗାରେ ହେଉଛି ଆସେମ୍ବଲି ନା କ'ଣ କହୁଛନ୍ତି ତାକୁ, ଆସେମ୍ବଲି କରିକି ତାକୁ ଡିଷ୍ଟ୍ରିବ୍ୟୁଟ କର। ସଂସାର ଏମିତି ଗୋଟେ ଜାଗା ନାହିଁ ଯେଉଁଠି ସବୁ ପ୍ରକାର କାମ ଚାଲିଛି ଦିନରୁ ରାତି ପର୍ଯ୍ୟନ୍ତ, ଓହୋ ରାତ୍ରି, ଆଉ ଗୋଟେ ଜିନିଷ ବନ୍ଦ ହେଇଗଲା ମାନେ ସେଠି ବନ୍ଦ ହେଇଗଲା। ସେଠି କେଉଁଟା? ଭଗବାନଙ୍କର ସେବା ଯାଏ କ୍ଷେତ୍ରରେ ସବୁ ଗୋଟିଏ ଜିନିଷ। ତୁମେ ଚିନ୍ତା କରିଦେବ ଗୋଟିଏ ଜିନିଷ ଆଜି ନାହିଁ, ଆଉ ଦୁପଟା ନାହିଁ, କ'ଣ ହେଲା? ସବୁ ଜିନିଷ ଦରକାର ଏଠି, ଆଜି ଦିଆ ସିଲିଣ୍ଡର ନାହିଁ, ତାପରେ କ'ଣ କରିବ? ନିଆଁ ଲଗେଇବ କେମିତି? ଚୁଲି ଜାଳିବ କେମିତି? ଗୋଟେ ଛୋଟରୁ ବଡ଼ ଜିନିଷ ପାଇଁ ସବୁ ଜିନିଷ ଦରକାର। ରୋଷେଇଟା ଦରକାର, ପୂଜାରୀଟା ଦରକାର, ପନିପରିବା ଦରକାର, ଚାଉଳ ଦରକାର, ଡାଲି ଦରକାର, ଭୋଗ ଦରକାର, କୀର୍ତ୍ତନିଆ ଦରକାର, ସବୁ ଜିନିଷ ଦରକାର। ମାନେ ଏତେ ପ୍ରତ୍ୟେକ ବସ୍ତୁ ହେଉଛି କୃଷ୍ଣ ସମ୍ବନ୍ଧୀ, ପ୍ରତ୍ୟେକ ବସ୍ତୁ ଯାହାର ଏଇ ଦୃଷ୍ଟିଟା ଆସିବ ସେ ଯାଇକି କୃଷ୍ଣଙ୍କ ସହିତ ପ୍ରୀତି ବାନ୍ଧିପାରିବ, ନହେଲେ ବାନ୍ଧିପାରିବେ। ଭେଦ ଦୃଷ୍ଟି ତୁମର, ଭେଦ ଦୃଷ୍ଟି ଆସିଗଲେ ତୁମର ଗଲା, କୃଷ୍ଣ ସମ୍ବନ୍ଧ ହେଇପାରିବନି ଆଉ, କାରଣ ସବୁଟା କୃଷ୍ଣଙ୍କର, ଆଉ ସବୁ କୃଷ୍ଣଙ୍କର, କାରଣ ସବୁ ସେବାରେ ଲାଗୁଛି ନା, ଆଉ ସବୁଟା ସେବାରେ ଲାଗୁଛି ନା, ଆଉ କେଉଁଟା ସେବା ଲାଗୁଛି? ସବୁଟା ସପଖଣ୍ଡର ହିଁ ମୂଲ୍ୟ ରହିଛି, ଗୋଟେ ସପଖଣ୍ଡର ମୂଲ୍ୟ ରହିଛି, ଏଠି ଗୋଟେ ଝାଡ଼ୁର ହିଁ ମୂଲ୍ୟ ରହିଛି, ଅମୂଲ୍ୟ ମୂଲ୍ୟ। ହରି ହରିଭକ୍ତି ସେବାରେ ପ୍ରତ୍ୟେକ ବସ୍ତୁର ମୂଲ୍ୟଟା ଅମୂଲ୍ୟ, କାରଣ ସେଇ ଜିନିଷ ବିନା କୃଷ୍ଣଙ୍କ ସୁଖରେ ବାଧା ହେଇଯିବ। ସେଥିପାଇଁ ଭକ୍ତ ଗୋଟେ ବହୁତ ପ୍ରଯତ୍ନଶୀଳ, ସବୁ ଗୋଟେ ଜିନିଷ ଆଜି ତୁମର ନାହିଁ ମାନେ ଅସୁବିଧା ହେଲା, ବହୁତ ପ୍ରଯତ୍ନଶୀଳ ହେବାକୁ ପଡ଼ିବ। ଘରେ ସେମିତି କିଛି ନାହିଁ, ଘରେ ତାଙ୍କର ଚଳାଇ ଦେବେ, ସେ ତାଙ୍କର କିଛି ଏଠି ଆଡ଼ଜଷ୍ଟ କିଛି କରିହେବନି, ଏଠି ସବୁ ଜିନିଷଟା କମ୍ପଲସରି ଆବଶ୍ୟକ। ତେଣୁ ଏମାନେ କୃଷ୍ଣ ସମ୍ବନ୍ଧରେ ସେ କଥା କହୁଛନ୍ତି, ଆମେ ହେଲୁ ଗୋପ ଜାତି, ଆମେ ସମାନ ଜାତିରେ କୃଷ୍ଣ ଜାତିର, ଆମେ ସ୍ତ୍ରୀ, ଆମେମାନେ ଅଧସୁଧା ପାନ କରିବା କଥା, ସେ ପୁରୁଷ ହେଇକି ସ୍ଥାବର ହେଇକି କେମିତି ପାନ କର? ଆଉ ପୂର୍ବର ସୁକୃତି ପୁଣ୍ୟ ବି ନାହିଁ, ପୁଣ୍ୟ ଥିଲେ ସେ ସ୍ଥାବର କାହିଁକି ହେଇଥାନ୍ତେ? ନିତ୍ୟ ନିତ୍ୟ ରାତ୍ର ଅସ୍ମାଭି ସମ୍ଭୁଜ୍ୟମାନ ତ୍ୱାଚ ବେଣୁ ହି ବିଜାତୀୟସ୍ତତ୍ରାପି କୃଷ୍ଣ ନିତ୍ୟତ୍ୱ ଆତ୍ମନ ମତ୍ତ୍ୱା କୃଷ୍ଣ ପ୍ରେୟସ୍ଥିତି ଅଭିମାନ ଦତେ। ଏଇଟା କେମିତି ସମ୍ଭବ ହେଲା? ଆମେ ପ୍ରତି ରାତ୍ରିରେ କୃଷ୍ଣଙ୍କୁ ହିଁ ଅଧର ପାନ କରୁଛୁ, କୃଷ୍ଣଙ୍କର ଅଧର ସୁଧା ପାନ କରୁଛୁ, କୃଷ୍ଣଙ୍କୁ ସୁଖ ଦେଉଛୁ, କୃଷ୍ଣଙ୍କର ସେବା କରୁଛୁ, ଆମର ଅଧିକାର। ଇଏ ଗୋଟେ ବିଜାତୀୟ ହେଇକି, ବିଜାତୀୟ ମାନେ କ'ଣ? ସମଜାତୀୟ ନୁହେଁ, ମଣିଷ ନୁହେଁ, ଏକର ମଣିଷ ନୁହେଁ, ଦ୍ୱିତୀୟରେ ସମଜାତିର ନୁହେଁ, ତୃତୀୟରେ ନାରୀ ନୁହେଁ, ପୁରୁଷ ଭାବ ସମ୍ପର୍ଣ୍ଣ ବ୍ୟକ୍ତି। ଯେଉଁଟା ଆମର ଅଧିକାର ସେଇଟା ସେ କେମିତି ପାନ କରୁଛି? ତାମାନେ ଏଇଟା କ'ଣ ଗୋଟେ ଜଣେ ଗୋଟେ ଭାବ ବାହାର ଗୋଟେ ଜ୍ଞାନୀ ଲୋକ ସମାଜରେ ବା ଗୋଟେ ବାହାର ଲୋକ ଦୃଷ୍ଟିରେ କ'ଣ ଏଇଟା? ଏଇଟା ଗୋଟେ ଭାବ, ଏଇଟା କ'ଣ ଗୋଟେ ସେଣ୍ଟିମେଣ୍ଟ କଥା? ଗୋଟା କ'ଣ ସେ ମଣିଷଟା କୃଷ୍ଣ ବୁଝୁଛନ୍ତି, ଗୋପୀ ମନଟା ଏଇଟା କହୁଛି, ସେଇଟା ଏଇଟା ବୁଝିବ ନା କିଛି ବୁଝିପାରିବେ? ଆଉ କିଛି ବୁଝିପାରିବେ? ସେ ବୁଝିପାରିବେ? ତାପରେ କୃଷ୍ଣଙ୍କର ରୂପମାଧୁର୍ଯ୍ୟ, କୃଷ୍ଣଙ୍କ ସେବା କରିବା, କୃଷ୍ଣଙ୍କ ଉପରେ ତାଙ୍କର ସତ୍ୱ ବା ଅଧିକାରଟା ଏତେ ରହିଛି, କୃଷ୍ଣ ଚେତନଶୀଳ ସେମାନେ ଏଭଳି ଅବସ୍ଥାରେ ରହିଛନ୍ତି ଯେ ସବୁ ଜିନିଷ କୃଷ୍ଣ ସମ୍ବନ୍ଧରେ ସମ୍ବନ୍ଧ କରିଦେଉଛନ୍ତି। ସେଥିପାଇଁ ତାଙ୍କୁ ଉନ୍ମାଦିନୀ କୁହାଯାଏ, ପ୍ରେମରେ ସେମାନେ ଉନ୍ମାଦିନୀ। ଉନ୍ମାଦିନୀ କ'ଣ? ପାଗଳ, ପାଗଳ ନୁହେଁ, ପାଗଳର କ'ଣ ମୁଣ୍ଡଟା କାମ କରେ ନା? ପାଗଳର ମୁଣ୍ଡ କାମ କରେ ନା? କ'ଣ ଆଉ ମୁଣ୍ଡ ଯଦି କାମ କରନ୍ତି ତା ନିଜ ଖାଇବା କଥାରେ ଚିନ୍ତା କରନ୍ତି। ଇଏ ଏଇ ଯେଉଁ ଉନ୍ମାଦିନୀ, ପ୍ରେମରେ ଯେଉଁ ଉନ୍ମାଦିନୀ, ଇଏ ପାଗଳ ସେମାନେ କୃଷ୍ଣ ସୁଖ କେମିତି ଚିନ୍ତା କରନ୍ତି? ଗୋପୀମାନେ ଯଦି ପାଗଳ ନେଇ ହେଇଥାନ୍ତେ ତାହେଲେ କୃଷ୍ଣ ସୁଖ କେମିତି ଚିନ୍ତା କରନ୍ତି? ସୁଖ କେବେ ଚିନ୍ତା କରିପାରନ୍ତି? ଆଉ ନିଜ ସୁଖ ଯଦି ଗୋପୀମାନଙ୍କ ଦେହରେ କାମ ଥାଆନ୍ତା, କାମୀ ଲୋକର କ'ଣ ପ୍ରଥମ ଲକ୍ଷଣ କୁହ? କାମୀ ଲୋକର ପ୍ରଥମ ଲକ୍ଷଣ ହେଲା ନିଜ ସୁଖ, ଅନ୍ୟ ସ୍ୱାମୀ ହଉ, ସ୍ୱାମୀ ମଲା କେତେ କଲା କେତେ, ତାହାର ନିଜ ସୁଖ ଦରକାର, ସେ ଯାହା କହୁଛି ସେଇଟା ମିଳିବାର ଅଛି। যা চাউন সেটা আবার আছে। যে কামি যাহার কামনা আছে তার প্রথম কোন আগে নিজ সুখ। গোপী মানে যদি উন্মাদিনী প্রেমের উন্মাদিনী সেপাই সে আজ এই কথা কুহ তাঁর নিকটের কামনা কামলে যে 24 ঘন্টা কৃষ্ণ সুখ কথা কেমি চিন্তা করতে, কারণ যা শরীরে যেতে কামনা সে তা নিজ সুখের সেতিক লাগিছে। সাধক নিজকে নিজে বুঝি দাও, যাহা অন্তর যেতে প্রেম আসব সে সেতিক কৃষ্ণ সুখ দেওয়া চেষ্টা করবে। তো কমন জিনিস, যাহার নিজের যেত কামনা রহিলা সে কোণ করব নিজ সুখ নিজ ধন্দার সব ব্যস্ত রয়ে সে কথা সে কে তথাপি দ্রাষ্টে নহ কৃষ্ণ প্রেয়সিত্ব অভিমানে না বিজাতীয় হয়েকি কোণ স্থাবর হয়েকি নারী হয়েকি গোপ জাতি নহেকি সে তো স্থাবর তা জাতি গুলো কোণ গুণ সে বাউশ জাতি পুনে অভিমান করি বিউছি পুরুষ কৃষ্ণ প্রেয়সিত্ব অভিমান পুরুষ হয়েকি কৃষ্ণ প্রেয়সী গোপী মানকর অভিমান সে কেমি এটা পান করছে। সি কোণ সে কৃষ্ণ তাকে তাকে ধরিকি তো বংশী বজাউছন্তি, কিন্তু গোপী মানকর দৃষ্টিরে সি সবু কিছি পান করে নেউছি অধর সুধা। কৃষ্ণঙ্কর মুখমণ্ডল বংশে লাগিছে এই এই দৃশ্যটাকে দেখিকি গোপীমানে এটা কহুছন্তি। তত্রাপি অতত্রাপি দ্রাষ্টেন পুনঃ পৌরুষ্যম আবিষ্কৃত্য সম্মুক্তে দৃষ্টতার বি হচ্ছে আমি পচারুবিনি আমি পচারুনি এসব উন্মাদ প্রেমের উন্মাদ প্রেমর পরিভাষাটা সমস্ত বুঝিপারে গোটে কামের কামর পরিভাষাটা কামিটা বুঝিপার প্রেমর যে পরিভাষা বা প্রেমর যে স্বভাব বা প্রেমর যে লক্ষণ সেটা প্রেমী লোক মানে কেবল বুঝিপারে সেটি জগতর সেটা জগতর বার্তা নয় এই জগতর বুদ্ধি দ্বারা সেটা গোচর হুয়ে না, সেপাই এটা এই সমাজের গোপী মানের কথা আলোচনা হুয়ে না। এই জগতের গোপী মানের কথা নির্মল গোপী প্রেমের কথা এইপাই আলোচনা করা যায় না, কারণ সেটা এই জগতের কথা নয় কি এই জগতের বুদ্ধি জ্ঞান এ শরীর ধরে দেওয়া কোণী ব্যক্তি যেতে বুদ্ধিমান হলে সে কিছু বুঝিপারে। আমি জন লোক কহবা সে ভাষাটা সে বুঝিপার্থ আমি গোটি এভাবে জিনিস আলোচনা করা যা সে বিপরীত দিগরে নেবে সে বুঝিপার না তাহলে কোণ কেউ দিগরে নেবে বিপরীত দিগরে নেবে এটা এই জগতর সম্বাদ নুহে এটা গোলক বৃন্দাবন সম্বাদ। সে পরিভাষাকে আমি জানি সে ভাষাকে আমি জানি সে স্থিতিকে আমি জানি সে ভক্তিনাথ ঠাকুর সে কথা আজ কৌল মানে অজ্ঞাত আমি যেটা জানি না সেটি সেইটিকে যাওয়া পড়ে যা বিষয়ে আমি জানি না সেটি তো কেউ যাব তুমি কেতে ইম্পর্টাট পয়েন্ট কথা গুড়া আস সে কুমার মানুষ যাব কোটি যাব হ্যাঁ যেটা জানি সে তুমি যাব না আমি যেটি যা সেটি আমি জানি তাহলে বুদ্ধি বুদ্ধি দ্বারা জ্ঞান দ্বারা কেমি হব গোটে পয়েন্টের কাটি উঠাও সে আচার্যটি গোটে পয়েন্টের কাটিকি সে উঠাই দেছে আমি কোণ জাঁচি গোল গোবিন্দ আমি খালি গোটে কোণ খালি যা পড়িকি মুন্ডর হেটা আছে না আছে কোণ না গোটে কোণ জাঁদেলি আমি সব সেটি এমতি আছে সেমতি খালি গোটে মানসিক স্থির খালি বিচার করে তুমি দেখুছ না তোমার দর্শন হয়ে গেল কিছু নাই তার তুমি এভাবে এক স্থান যাওয়া পড়ে যা বিষয়ে তোমার ইনফরমেশন কিছু না সেটি কেবে তুমি যাই ন অজ্ঞাত স্থানকে যাওয়া পড়ে আর সেটিকার জ্ঞান সেটিকার সম্বাদ আমি জনা নাই সে কুচি সে জগতর সম্বাদ বাহক সূত্রে যে আসছেন যে গুরু আচার্য তাঁর কথা কান পাতি সে কুচি কান পাতিকে নীরবরে শুণা পড়ে সে তা শব্দ গুড়া এইভাবে নীরবরে কান পাতি খালি শুণা পড়ে কারণ সে সে জগতর আসছেন তা ঘরটা সেটিকার যা ঘর কথা সে কে না তুম ঘর কথা মুপারি মুছি কইপারি মতি বেশিরে যাই তুম গাঁ পৌঁছিবি জেলাটা কবি ব্লকটা কবি গ্রাম পঞ্চায়েত কবি তাপরে গাঁ গাঁটা কবি গাঁটা কবি কেদেবি তুম ঘর পাখে এই ঘর কিন্তু তুম ঘর ভিতরে কোণ হচ্ছে আছে ইনফরমেশন দিয়েপারি সেটা না মেম্বর নুহে আদি তুম বাপা না মা না মতো জনা মুদেবি কিছু হ্যাঁ বাপা এমনি মা এমনি মোর বুদ্ধি বলার কবি কিন্তু বাপার মার স্বভাবটা সে যা বাহার লোক সাংরে ডিলিংস করতে সেটা কোণ সে ঘর ভিতরে তাঁর পিলা মা স্বামী স্ত্রী ভিতরে ডিলিংস সমান কি না আমি যা জাঁছে সে কৃষ্ণ সেমতি নুহতি সেতিক নুহতি কারণ আমার বুদ্ধি সেতিক না এইসব সে রাজ্যের সম্বাদ এই মানে কেবল জাঁছেন তাঁক পাখ লোক গোপী মানে কেবল জাঁছেন সেখানে সে সে কথা কিন্তু দৃষ্ট করি কে তথাপি দ্রাষ্টেন পুনঃ পৌরুষ্যম আবিষ্কৃত্য সম্মুক্তে দৃষ্টতা করি যা কুহ ଗର୍ବରେ ସିଏ ପୁରୁଷ ଅଭିମାନରେ, ପୁରୁଷ ଅଭିମାନ କ'ଣ, ସେ କାହାକୁ ଖାତିର ନ କରିକି ଆମକୁ ନ ପଚାରିକି ସେ ପାନ କରୁଛନ୍ତି। ତତ୍ରାପି ପରକୀୟମ୍ ତତ୍ରାପି ସ୍ୱୟମେବ, ପର ସମ୍ପତ୍ତି କି କାହା ସମ୍ପତ୍ତି, ଏଇଟା ଆମର ସମ୍ପତ୍ତି, ଆମର ସମ୍ପତ୍ତି କି ପୁଣି କ'ଣ କରୁଛନ୍ତି, ତତ୍ରାପି ସ୍ୱୟମେବ ନ ତୁ ଅନ୍ୟମ୍, ଏକାକୀ ସେ ପାନ କରୁଛନ୍ତି। ମାନେ କ'ଣ ବଂଶୀ ବଜାଉଛନ୍ତି କୃଷ୍ଣ, ଅଧର ସୁଧାକୁ ନେଇ ସେ କୃଷ୍ଣଙ୍କର ଅଧରକୁ ନେଇ ବଂଶୀ ବାଦନ କରୁଛନ୍ତି, ଶବ୍ଦକୁ ଶୁଣିକି ସେ ବ୍ୟାଖ୍ୟା କରୁଛନ୍ତି। ସିଏ କେତେ କଥା କହିସାରିଲେଣି, ସିଏ ପୁଣ୍ୟ ନାହିଁ, ତାର ସ୍ଥାବର ଜାତି ସିଏ ଗୋପ ଜାତି ନୁହନ୍ତି, ସିଏ ପୁରୁଷ, ସେ କେମିତି ପାନ କଲେ। ପୁଣି କ'ଣ କହୁଛନ୍ତି, ସେ ଧୃଷ୍ଟତାରେ ପିଉଛନ୍ତି, ଗର୍ବ କରିକି ପିଉଛନ୍ତି, ଆଉ ପୁରୁଷ ଅଭିମାନରେ ପିଉଛନ୍ତି, ଆମର ଅଧିକାରକୁ ଛଡ଼େଇ ନେଉଛନ୍ତି ଆମକୁ, ଏଠି ସେ କୁଟି କୁଟି କରି କହୁଛନ୍ତି। ସ୍ୱୟଂ ଏବ ନ ତୁ ଅନ୍ୟ, ଅନ୍ୟ କାହା ସହିତ ଅନ୍ୟ କାହାକୁ ବି ଯାହାକୁ ଭାଗ ଦେଉନାହାନ୍ତି। ଜନମ କମଳପି ସଙ୍ଗୀନମ କରୁଛନ୍ତି, କୌଣସି ଲୋକକୁ ସଙ୍ଗୀ ବି କରୁନାହାନ୍ତି, ଏକାକୀ ସବୁ ପାନ କରୁଛନ୍ତି, କିଏ ବଂଶୀ। ଇଏ ହେଉଛି ତାଙ୍କର ପ୍ରେମର ଉନ୍ମାଦ, ପ୍ରେମର ଯେଉଁ ଉଦ୍ଗାର। ଆଉ କ'ଣ ଗୋଟେ ସାଧାରଣ ଭକ୍ତ ଗୋଟେ କ'ଣ ବୁଝିବ, ବା ଆମେ ବି କ'ଣ ବୁଝି ଆସୁ। ସେ କୃଷ୍ଣଙ୍କ ସହିତ ଗୋପୀମାନଙ୍କର ଏଇଭଳି, ଇଏ ହେଉଛି କୃଷ୍ଣ ଚେତନଶୀଳ, ପୂର୍ଣ୍ଣ କୃଷ୍ଣ ଚେତନଶୀଳ। ଦେଖ ତୁମେ ଚିନ୍ତା କରିକି ଏ ପଢ଼ିଲେ ଗୋଟେ ଲାଭ ହୁଏ, ଯିଏ ସଠିକ ଭାବରେ ଶୁଣିବ ସେ ବୁଝିପାରିବ ଯେ ଭକ୍ତିର କେତେ ଗଭୀର ପାଣିରେ ମୁଁ ଅଛି। ମୁଁ ଯେଉଁ ନିଜକୁ ଭକ୍ତ ବୋଲି କହୁଛି, ଯେ ଭକ୍ତି ହେଉଛି କେଉଁ ସ୍ତରରେ, ଯିଏମାନେ ଭଗବାନ ପାଖରେ ରହିଛନ୍ତି ସେବା କରୁଛନ୍ତି ସେମାନଙ୍କର ସ୍ଥିତିଟା କେମିତିକା, ତାହେଲେ ମୋତେ କେତେ ପ୍ରାର୍ଥନା କରିବାକୁ ପଡ଼ିବ, ବିକଳ ହେଇକି ଭଗବାନଙ୍କ ପାଖରେ କେତେ ସେବା କରିବାକୁ ପଡ଼ିବ, କେମିତି ମୁଁ ସେ କୃପା ଟିକେ ପାଇଲେ ତାଙ୍କ କୃପାରୁ ସେ ଜିନିଷ ସେ ସ୍ଥିତିକି ଯାଇପାରିବ, ନହେଲେ ସମ୍ଭବ ନାହିଁ। ଜୟ ଗ୍ରନ୍ଥରାଜ ଭାଗବତମ୍ କି ଜୟ ଶ୍ରୀଲ ପ୍ରଭୁପାଦ କରିଦେବ କି ଜୟ ନିତାଇ ଗୌର।